ओम नमो भगवते वासुदेवाय। श्रीमद् भगवद गीता द्वितीय अध्याय। भगवान श्री कृष्ण अर्जुन को आत्मार उपदेश दे अर्जुन जो प्रथम अध्याय संदेह रही जो सुदृढ़ जुक्ति देह धारणा रही जे भगवत निर्देश रे जो कार्य होची भगवत इच्छा रे जो कार्य होची सेतरा आम जत्ते बुद्धि खर्च कले भी जत्ते ज्ञान खर्च कले भी तार परिणाम टा आम जानी परिबा। ए महाभारत जत्ते भगवान को इच्छा रहउची तो अर्जुन प्रथम अध्याय कहि छन नै तरे मोर किछ लाभ होवार नै किंतु भगवान सेई तांकर संदेहर जो सन्देहटा अच्छे दोषटा अंतर्भित रही भगवान निदर्शन करदृच्छा चा विभूता नाम जदृच्छा जब परिणाम स्वर्ग द्वार मपावृत स्वर्ग द्वार मपावृत स्वर्ग द्वार जदृच्छया बद विदर्शन सीधा रचना करंच अजत्नात् आगते अस्मिन् महति श्रेयसी नुक्त नुक्तस्ते कंपैति आह तुम्हें जत्न करना महाभारत में कहीं जत्न करना जत्न न करके प्रयास न करके जो आसिक पहुंची ग्रहण कर जब आम मैंने कि दुख को इच्छा करूने आम कई मैंने अप्रियता को इच्छा करना कई जीवन में चाहू ना दुख रही अप्रियता को इच्छा अप्रियता का सहित हो जीवन में आम कि इच्छा न कले भी हो कर्मी लोग कर्मफल नब भक्त तार कर्मफल से भक्त कर्मफल बोली ग्रहण करेबी कर्म फलटा कर्मी जो भोगुच भक्त जो भोगुच कौन पार्थक्य ब्रह्माता क्लारिफिकेशन दे महाजन मैंने आम देहटा अच्छे मैंने कर्मफल किसी रही कर्मफल थे देह कम मिलला देहटा सूचना दौर जो आम कर्मफल रही गोटे कन्सीडरेसन भल कि खराब सेटा मोर पूर्व कर्मफलटा भल खराब अच्छे से दूसरा जिनिस कर्मफल कितु अच्छे मानवाक पड़ो कि कर्मी कर्मफल भोगला बेले से कौन करीटा को सी ईश्वर इच्छा बोली भगवान मत ग्रहण करपर तार प्रतिक्रिया आस तार प्रतिक्रिया आस से सुख से भोगेनि कर्मफल कर्मफलटा को कर्मी सुखने भोगेनि कि भक्त कौन कर सुखने भोग भोगदे सरी जाऊँ ना मोर क्षति कौन हो सीट प्रमाण दे ब्रह्मा महाजन जीवन में बचा जमी कर्मी लोक मैंने बचुचार पितृमातृ वंश परंपरा जातिर शिक्षा देशर शिक्षा सीटा को नहीं से बचुंट कर्मी लोक मैंने जो बचीचर पे झमेला आसना ना गाँ गंड झमेला अच्छे झील आज गोटे झील आला झीटा पड़ी आसला गोटे झीटा विधवा होगा कि बोटा घर पलैगला सेमाने जो एडजस्टमेंट करते सामाजिक कथा गुड़ाक जाणी सब एडजस्टमेंट कर गुरु गुरुजन कथा को जाणी सब कनसल्ट कर एडजस्टमेंट कर सी आज बुद्धि किसी खर्च करना अरे गाँव एमती है सेमती है हाँ गाँव रच लोग पचारे गोटे मीट कले बोटा बाहर कले कि कौन है से लौकिक मत चलते आम तो लौकिक मत को विचार करानी ये आम परमार्थ पथ को विचार कर महाजन पथर चलिए पड़ो से कह तेन कंपा सुसमीक्ष माणम भुंजाने बा आत्मकृत विपाकम आत्मकृत विपाकम मुटा कर प्रभु मत दौटा कौन कहले आत्मविपाकम तेन कंपा सुसमीक्ष माणम भुंजाने बा आत्मकृत विपाकम तापर पदर आरम्भा मन लोक तनवान मनोमी से तन काय मनक्षर से भगवान शरण जीव से सनातन गोस्वामी टीका हूँ सब बेस्ट टीका जितने आचार्य मैंने टीका लिखे सब अति सरल आत्यंत भक्त भाव में विभूत होभावित हो रचना करते भक्त कर्मफल भोगुची सुख दुखम ये सुख दुख मो प्रभु चक्रपति लिखिंट सुख दुखटा किए देखते मो प्रभु मो प्रभु मत सुख दुख मत काल कर्म देवनि ये सीधे समय तो अलग अलग ना सरी मुझा चक्रवर्ती टीका कहीदी सनातन टीका रहा एवं कृत आत्म विपाकम जो निज दुखटा भोगुची से मुझा कर मो प्रभु सी सुखरे भोगुची मो प्रभु ଆଉ ସେତେବେଳେ ଗୋଟିଏ ଗୋଟିଏ ଜିନିଷକୁ ଆଶା କରୁଛି, ଯେ ପ୍ରଭୁ କଦା କଦା ତବ କୃପା ଭବିଷ୍ୟତି, କେତେବେଳେ ଆପଣ ମୋତେ କୃପା କରି ଆତ୍ମକୃତ ବିପାକ କର୍ମୀ କଣ କରେ, ପ୍ରତିକ୍ରିୟା କରେ, ତାର ଅବିଶ୍ୱାସ ଆସେ, ଦୁଃଖ ଆସିଲା ମାନେ କର୍ମୀର ଅବିଶ୍ୱାସ ଆସେ, ମୁଁ ଏତେ ଠାକୁର ଡାକିଲି, ଏତେ ପୂଜା କଲି, ତାରିଣୀ ଏତେ ନଡ଼ିଆ ଦେଲି, ଏଠି ମନ୍ଦିର ଏତେ କଲି, ଏତେ ଲୋକ ଖାଇବାକୁ ଦେଲି, ଏଠି ଦାନ କଲି, ମୋର କଣ ଲାଭ ହେଲା, କଣ ଭଗବାନ କୁଆଡ଼େ ଜୁଆର ଅଛନ୍ତି? ଭକ୍ତର ନାହିଁ, ଭକ୍ତ ଯେତେବେଳେ ପ୍ରାରବ୍ଧ ଭୋଗିବ ସିଏ ସେତେବେଳେ ପ୍ରତିକ୍ରିୟା ହବନି, ସେ ଜାଣିବ ଏଟା ମୋର ଆତ୍ମକୃତ ବିପାକମ, ମୋ ପ୍ରଭୁ ଦେଇଛନ୍ତି, ସେ ଆନନ୍ଦରେ ଭୋଗିବ, ଏବଂ ଭୋଗି କଣ କରିବ, ଅପେକ୍ଷା କରିବ କେବେ ମୋତେ ପ୍ରଭୁ କୃପା କରିବେ। ସୁସମୀକ୍ଷମାଣ ସେ ଶବ୍ଦକୁ କହୁଛନ୍ତି, ସୁସମୀକ୍ଷମାଣ ଇକ୍ଷମାଣ, ସୁନ୍ଦର ଭାବରେ ବିଚାର କର, ପ୍ରଭୁ କେବେ କୃପା କରିବେ, ମୋର ତ ସରିଗଲା, ମୁଁ ତ ଭୋଗିଦେଲି, କେବେ ମୋର ସେଦିନ ଆସିବ। ଚକ୍ରବର୍ତ୍ତୀଙ୍କୁ ସେ ଅର୍ଥ ଲେଖିଲେ, ଚକ୍ରବର୍ତ୍ତ ସେମାନେ ସେଇ ଅର୍ଥକୁ ତାଙ୍କର ତ ଭକ୍ତପରା ଅର୍ଥ ଶେଷରେ ଲେଖିଲେ, କାଳ କର୍ମ ଏମାନେ କେହି ବି ମୋ ଭକ୍ତ ଉପରେ ପ୍ରଭାବ ପକାଇ ପାରିବେନି, ମୋ ପ୍ରଭୁ ହିଁ ମୋତେ ଦେଉଛନ୍ତି ଦଣ୍ଡ। ସେଠି ସେ ଲେଖିଲେ, ଯଥା ସୋମାତୁ କରତଲେ ଶିଶୁ ପ୍ରହରତି ଚୁମ୍ବତି ଆଶ୍ଲିଷ୍ୟତି, ଯେମିତି ଗୋଟେ ନିଜ ମା ଛୁଆଟାକୁ ତାକୁ କେତେବେଳେ ସେ ଗାଲକୁ ଚାପୁଡ଼ା ମାରୁଛି, ସେ ଗାଲକୁ ଚୁମ୍ବନ କରୁଛି, ମା ସମାନ ଚାପୁଡ଼ା ମାରିବା ଯାହା ଚୁମ୍ବନ କରେ ଏଟା ସେ ମୋ ପ୍ରଭୁ ସେଭଳି ମୋତେ ଦଣ୍ଡ ଦେଉଛନ୍ତି, ମୋ ପ୍ରଭୁ ସେ ଜାଣିଛନ୍ତି ମୋର ଏଥିରେ ମଙ୍ଗଳ ହବ। ସେ ତାର ଦ୍ୱିତୀୟ ଉଦାହରଣ ଦେଲେ, ଯଥା ମାତା ନିମ୍ବରସ ପାୟତି, କେତେବେଳେ ନିମ୍ବରସ ପିଉଛନ୍ତି, କେତେବେଳେ ଦୁଗ୍ଧ ଦେଉଛନ୍ତି, ମମ ହିତାହିତ ମୋ ପ୍ରଭୁ ଯାହାନ୍ତି ନ ତୁ ଅହମ୍। ସେ ତ ବଡ଼ ବା ଚକ୍ରବର୍ତ୍ତୀ ଟିକେ ତ ଅତ୍ୟନ୍ତ ମାନେ ଭକ୍ତି ରସରେ ପରିପୂରତ, ସେ ଭକ୍ତି ରସରେ ପରିପୂରତ ତାଙ୍କ ଟିକେ ଆସ, ମମ ହିତାହିତ ମୋ ପ୍ରଭୁ ଯାହାନ୍ତି ନ ତୁ ଅହମ୍, ମୋର ଭଲ କୋଉଥିରେ ହବ, ସେ ମୋ ପ୍ରଭୁ ଜାଣନ୍ତି ନା। ଆଉ ଭକ୍ତ ଗୋଟେ କଣ, ଆମେ ଯେମିତି ଆମେ ସବୁ କଳିଯୁଗ ଭକ୍ତ ନା, ଆମେ ଭାଗବତ ଭକ୍ତ ହେଇନି, ବର୍ତ୍ତମାନ ଭାଗବତର ଆଧାର ଉପରେ ଆମେ ଭକ୍ତ ହେଇନି, ଭାଗବତର ଯେଉଁ ଶିକ୍ଷା ଭାଗବତ ଯେଉଁ ଶିକ୍ଷା ଦେଉଛନ୍ତି ସେ ଆଧାର ଉପରେ ଆମେ ବର୍ତ୍ତମାନ ବଞ୍ଚିନି, ସେଥିପାଇଁ ଆମେ ଜୀବନର ବିଚଳିତ ଅବସ୍ଥା ଆସୁଛି। ଆରେ ଭାଗବତରେ ଅଜାମ୍ବିଳି ଭଳିଆ ପତିତ ବି ଉଦ୍ଧାର ପାଇଛନ୍ତି, ଆମେ ତାକୁ ବି ବିଶ୍ୱାସ କରିପାରୁନି। ଚିତ୍ରକେତ ଭଳିଆ ଗ୍ରହଶକ୍ତି ପୁରୁଷ ବି ସାଧୁର କୃପା ପ୍ରାପ୍ତ ହେଇକି ଭଗବାନଙ୍କର ଶୁଦ୍ଧ ଭକ୍ତ ହେଇଛନ୍ତି, ଆମେ ଭାଗବତକୁ ବିଶ୍ୱାସ କରିପାରୁନୁ। ଆମର ତ ଯେତିକି ସଂସ୍କାର ଆମକୁ କେବଳ ପ୍ରଭୁବାଦ ଆସି ଉଦ୍ଧାର କରିଛନ୍ତି, ଅତ୍ୟନ୍ତ କୁସଂସ୍କାର ତାଙ୍କର ଗୋଟେ ମହତ୍ କୃପାର ଯା କୁହନ୍ତି ସେ ଢାଳି ଦେଇଯାଇଛନ୍ତି, ତାଙ୍କର ପାଇଁ ଆମେ ବଞ୍ଚିକି ରହିଛେ। କିନ୍ତୁ ଭାଗବତର ଯେଉଁ ଶିକ୍ଷା, ଜଣେ ଭକ୍ତ କେତେ ବଡ଼ ଷ୍ଟାଣ୍ଡାର୍ଡ଼ର, ମୋର ହିତାହିତ ମୋ ପ୍ରଭୁ ଜାଣନ୍ତି, ଯଦି ମାର କଲ୍ୟାଣ କହୁଥିଲ ତାର ନିମ୍ବରସ ଦରକାର କି କ୍ଷୀରଟା ଦରକାର, କ୍ଷୀରଟା ଖାଇଲା ବେଳେ ମା ଭଲ ଲାଗୁନି, କ୍ଷୀର ଖାଇଲା ବେଳେ ଛୁଆକୁ ଭଲ ଲାଗୁଛି, ଲିମ୍ବରସ ଖାଇଲା ବେଳେ ଭଲ ଲାଗୁନି, ମାଟା ମା ହିତାହିତ ଜାଣେ, ଆମକୁ ଦୁଃଖ ଆସିଲା ବେଳେ ଭଲ ଲାଗୁନି, ସୁଖଟା ଭଲ ଲାଗୁଛି, କିନ୍ତୁ ହିତାହିତ କୋଉଟା ଭଗବାନ ଜାଣନ୍ତି, ଆମର ଆମ ତ ମଙ୍ଗଳଟା ଆମେ ଜାଣନ୍ତିନି ନା, ଆମ ଇଚ୍ଛା ହେଉଛି କାହିଁକି ଟାଇମ୍ ହେଲା, ଗୋଟେ କାହିଁକି ପ୍ରଶ୍ନ କୁହାଇପାରିବନି। ସେ ପିତାମହ ଶ୍ରୋତ ବି ସେ କଥା କହିଦେଲେ, ନୁହେଁ ସେ କଶ୍ଚିତ ରାଜନ ପୁମାନ ବେଦ ବିଦିଶ ଯଦି ବିଜି କହିଁ ଯୋଗୁ ତାହା ମୁହନ୍ତେ କବି, ଯିଏ କାରଣ ଖୋଜିବ ସେ ମରିବ, ଆମେ ମରିବା, ମୁହ୍ୟମାନେ କବିମାନେ ମୁହ୍ୟମାନ ହେବେ, କବିମାନେ ପଣ୍ଡିତ, ଗୋଟେ ପଣ୍ଡିତ ଲୋକ ଯଦି ବିଚାର କରିବ କାହିଁକି ମୋତେ ଦୁଃଖ ମିଳିଲା, କାହିଁକି ମୋର ଜୀବନ ଏମିତି ହେଲା, ସେ ବି ମୁହ୍ୟମାନ ହେଇଯିବ, ବାଟ କିଛି ପାଇବନି, କହିପାରିବେନି ଭଗବାନଙ୍କ ଇଚ୍ଛା କ'ଣ, କାହାକୁ ସାଙ୍ଗରେ କେମିତି ଖେଳିବେ ତାକୁ ଜଣା। ସେ ଯୋଉ ମୁଁ ଦେଖିଛି, ମୁଁ ଆଖି ଆଗରେ ତ ଦେଖିଛି, ଆଉ ସେ ଯୋଉ ସବିରାଜ ଥିଲାବେଳେ ଏଇଟା ବହୁତ ଥାନ୍ତି କ'ଣ, ଏଇଟା ମୂଷାଗୁଡ଼ା, ସେ ବିରାଟି ତାର ଆସିବ, ମୁଁ ଡାଙ୍ଗ ଡାଙ୍ଗ ରଖେ, ସେ ପଶିକି ତାକୁ ଖାଇବି ଦେବ, ମୁଁ ସେଠି ବସିକି ତାର ଛକିବ, ସେ ଯୋଉ ବିରାଟି ଗୁଡ଼ ମୂଷାଟାକୁ ଧରିନବ, ମୂଷାଟାକୁ ଧରିନି ତାକୁ ଅଧା ମାରିବ, ତାକୁ ଫୋପାଡ଼ୁଥିବ ହାତରେ, ତା ସାଙ୍ଗରେ ଖେଳୁଥିବ, ତାକୁ ଧୋଉଥିବ, ସେ ତା ସାଙ୍ଗରେ ଖେଳୁଛି ନା, ତାର ତ ଜାଣିଛି ମୋ କଣ୍ଟ୍ରୋଲ ଅଛି, ତାର ଖେଳିବ କି ଖାଇବ କି ମାରିବ କି ଛାଡ଼ିଯିବ, ଗୋଟେ ଯନ୍ତ୍ର ଦୁର୍ବଳ ଯିବ ସାଙ୍ଗରେ ଗୋଟେ ସବଳ ଯିବର ଏମିତି ପ୍ଲେୟର, ସେ ଏମିତି ଖେଳୁଛି। ଆମର ତ କର୍ମ କାଳ ପ୍ରତି ସବୁ ପ୍ରାରବ୍ଧ ସବୁ ଜିନିଷ ରହିଛି, ସମସ୍ତଙ୍କର ପ୍ରଭାବ ଆମ ଉପରେ ରହିଛି, ଆମର କେଉଁଥିରେ ସ୍ୱତନ୍ତ୍ରତା ଗୋଟେ ଯିବ ବିଚାର କରୁ, ଆମେ କ'ଣଟା କରିପାରିବା, ଗୋଟେ କେଶକୁ ରଖିପାରିବାନି ଆମେ, ସେ ପାଚିବ ଖସି ପଡ଼ିବ, କ'ଣଟା ଆମର ଗୋଟେ ମଣିଷର କ'ଣ ସ୍ୱତନ୍ତ୍ରତା ଅଛି ଖାଲି ବିଚାର କରୁ, ତାହେଲେ ଆମେ ଆମେ ଆମ ତୋର କ'ଣ ଅଛି ସୁଖ ଦୁଃଖରେ, ଆମେ ଭାଗବତ ହିସାବରେ ଭକ୍ତ ହେଇପାରୁନି ନା, ଭାଗବତର ଯେଉଁ ଶିକ୍ଷା ସେ ହିସାବରେ ଭକ୍ତ ହେଇପାରୁନି, ଭାଗବତର ଯେଉଁ ଭକ୍ତ ସେ ଏଇ କଥା କହିବ, ମୋ ହିତା ହିତ ମୋ ପ୍ରଭୁ ଜାଣନ୍ତି ନ ତୁ ହଁ, ମୋର ହିତ କ'ଣ ହିତ କ'ଣ ମୋ ପ୍ରଭୁ ଜାଣନ୍ତି, ସୁଖ ଦେଉଛନ୍ତି ଦୁଃଖ ଦେଉଛନ୍ତି ସେ ଜାଣନ୍ତି, ମୁଣ୍ଡ ଖର୍ଚ୍ଚ କଲେ ତ ଅସୁବିଧା ହବ, ମୁହ୍ୟମାନ ହେଇଯିବ, ଆଉ କାହିଁକି ମୋ ଜୀବନ ଏମିତି ହେଲା, କାହିଁକି ମୋ ଜୀବନ ସେମିତି ହେଲା, ମୁଁ ଏତେ ଏହା କରିଥିଲି ତା ବୁଝନ୍ତି ଯେ କେହି ପ୍ରଶ୍ନ କରିବା ଉଚିତ ନୁହେଁ ନା, କେହି ପତା ପିତାମ ବିଷୟ କେହି ପ୍ରଶ୍ନ କରନି କାହିଁକି ସୁଖ ଦୁଃଖ ଆସୁଛି ଜୀବନରେ, କିଛି କହିପାରିବେ? ସେ ସର୍ବଶକ୍ତିମାନ, ସେ କାହା ସାଙ୍ଗରେ କେମିତି ଖେଳିବା ପାଇଁ ଚାହୁଁଛନ୍ତି ସେ ଜାଣନ୍ତି, କାହାକୁ ଦୁଃଖ ଦୁଃଖ ଦେଇ ତାକୁ ବୈକୁଣ୍ଠ ନେବେ, କାହା ସାଙ୍ଗରେ ହସି ହସିକି ତାକୁ ବୈକୁଣ୍ଠ ନେଇଯିବେ। ଭଗବାନଙ୍କର ଦୁଃଖ ଦେବାଟା ଏମିତି ଆମର ଗୋଟେ ସାର୍ବଜନୀନ ନିୟମ ନୁହେଁ, କାହାକୁ ଘର ଗରିବ କରିବା ତାଙ୍କର ନିୟମ ନୁହେଁ, ଧନୀ କରିବା ବି କାହାର ନିୟମ ନୁହେଁ, ସେ ସ୍ୱତନ୍ତ୍ର ଇଚ୍ଛା ମୟ ପୁରୁଷ। ଚକ୍ରବ୍ୟାସ ଏତେ ସୁନ୍ଦର ସେ ସବୁ ଟିକାର ସବୁ ବ୍ୟାଖ୍ୟା କରିଛନ୍ତି, ଅଦ୍ଭୁତ ବ୍ୟାଖ୍ୟା। ଭଗବାନଙ୍କର ଏମିତି ସର୍ବକାଳୀନ ନିୟମ କିଛି କହିପାରିବନି, କୌଣସି ଗୋଟେ ନିୟମଟା ଭଗବାନ ଏହା କରନ୍ତି ସେମିତି କିଛି ମାନେ ନାହିଁ। ଯେମିତି କହିଲେ ନା, ଯଶ୍ୟା ମନୁଗ୍ରହ ଆମେ ହରେଇ ତଦ୍ଧନସ ନେଇ, ମୁଁ ଯାହାକୁ କୃପା କରେ ତା ଧନ ନେଇଯାଏ, ଏଇଟା ସର୍ବକାଳୀନ ନିୟମ ବି ହେଇପାରିବନି। ସେଟା ହବ ତା ଧ୍ରୁବ ମହାରାଜ ଧନ ଦେଇଥିଲେ କି ନାହିଁ, ପ୍ରହ୍ଲାଦ ମହାରାଜ ଧନ ଦେଇଥିଲେ କି ନାହିଁ, ସବୁଟା ସବୁ ଜାଗାରେ ଲାଗିପାରିବନି। କାହିଁକି ସେ ସ୍ୱତନ୍ତ୍ର ଇଚ୍ଛାମୟ ପୁରୁଷ, ସେ କ'ଣ କରିବେ ଆମେ ବି ଆମ ଜୀବନରେ କ'ଣ କରିବା କହିପାରିବାନି। କାଲି ସେ ଆମ ସାଙ୍ଗରେ କେମିତି ଖେଳିବେ ଆମେ କହିପାରିବାନି। ଫୁଟବଲଟା କ'ଣ କରିବ, ଫୁଟବଲଟା କ'ଣ କରିପାରିବ, ବୋଲି ଫୁଟବଲ ଖେଳିଛ କ'ଣ କରିପାରିବ, ସେ କରିବ ସେ ଫୁଟ ସିଏ କ'ଣ ସେଟା ଲାଷ୍ଟକୁ ଯିଏ ଧରେ ସେଟା ଗୋଟେ କ'ଣ ଥାଏ, ସେ ଗୋଲକିପର ହାତକୁ ଯିବ କି ମଝିରେ ରହିବ ସେ ଜାଣିନି, କିଏ ମୁଣ୍ଡରେ ମାରିବ କିଏ ଗୋଡ଼ରେ ମାରିବ, ତାର ଗଡ଼ିଆ ଲୋକ ପଡ଼ିଆ ତାକୁ ଛାଡ଼ି ଦେଲେ ସେ ଗଡ଼ିବ, ତାର କିଛି ନାହିଁ, ପୁଣି ଲିକ୍ ହେଲେ ତାକୁ ପେଚ ପକେଇ ପୁଣି ତାକୁ ଗଡ଼େଇବେ। ସେଭଳିଆ ଆମ ଜୀବନରେ କ'ଣ ହବ ଆମେ କହିପାରିବାନି, ଗୋଟେ ଜୀବନଟା ଏଭଳି କେହି ବି ସୁରକ୍ଷିତ ବୋଲି ଜଗତରେ କେହି କହିପାରିବେନି। ଆଜି ମୁଁ କରୁଥିଲି ସେ ପ୍ରଭୁପାଦଙ୍କର ଗୋଟେ ଲେକ୍ଚର କୋର୍ସ ତିଆରି କରୁଥିଲେ, ପ୍ରଭୁପାଦ କଥା କହୁଛନ୍ତି, ଏ ଜଗତକୁ ଏମିତି ତିଆରି କରାଯାଇଛି ଏଠି କୃଷ୍ଣଙ୍କୁ ସବୁ ଅବାସ୍ତବ ବୋଲି ଜ୍ଞାନ ହବ। ସେ ଭାରି ଏକ୍ସପିରିଏନ୍ସ ଡିସ୍କସନ୍ କରୁଛନ୍ତି ରୁମ୍ କନ୍ଭରସେସନ୍ରେ, ଏମିତି ତିଆରି କରାଯାଇଛି ଏଠି ସବୁବେଳେ ତୁମକୁ ଲାଗିବ କୃଷ୍ଣଙ୍କର ଏଠି କିଛି ଅସ୍ତିତ୍ୱ ନାହିଁ, କୃଷ୍ଣଙ୍କୁ ହିଁ ଅବାସ୍ତବ ବୋଲି ମନେ କରା ହେବେ ଜଗତରେ, ଆଉ ମାୟା ସବୁବେଳେ ବାସ୍ତବ, ସବୁଗୁଡ଼ା ଅବାସ୍ତବ ଜିନିଷକୁ ବାସ୍ତବ ଏଠି କରାହଉଛି। ସେଥିପାଇଁ ଏଇଟା ମାୟା ଥାଏ, ଶରୀର ସବୁ ଜିନିଷର କିଛି ସମ୍ମାନ, ଶରୀର କେତେ ଲୋକ ୟା ଭିତରେ ଚାଲିଗଲେ, କାହା କେତେ ରାଷ୍ଟ୍ରପତି ପୁରସ୍କାର, କେତେ ସାଇଣ୍ଟିଷ୍ଟ କ'ଣ ଦିଆଯାଏ, କିଏ ତାଙ୍କ କଥା ଚିନ୍ତା କରୁଛି, ଆଜି ଚାଲିଗଲେ ଚାଲିଗଲା। ଏ ଜଗତର ସବୁ ବାସ୍ତବ, କିନ୍ତୁ ସବୁ ବାସ୍ତବ ମାୟା କରିଦେଉଛି। ଆଜି ବାସ୍ତବ ତାକୁ ଆମକୁ ବାସ୍ତବ ଲାଗିବ, କୃଷ୍ଣଙ୍କ ସ୍ଥିତିରେ କାହାକୁ ବାସ୍ତବ ଲାଗିବନି, ଏ ଜଗତକୁ ଏମିତି ତିଆରି କରାଯାଇଛି, ବଡ଼ ଜିନିଷ, ବହୁତ ସୂକ୍ଷ୍ମ ବିଚାର। ଜଣେ ଯଦି ସୂର୍ଯ୍ୟର ଉଦୟ ଆଉ ସୂର୍ଯ୍ୟର ଅସ୍ତକୁ ନେଇକି ଗୋଟେ କବିତା ଲେଖିବ, ଜନ୍ମ ମୃତ୍ୟୁ ଲେଖିବ, ସେଟା କ'ଣ ସତ୍ୟ ହବ? ସୂର୍ଯ୍ୟ ଅସ୍ତ ହେଇଗଲେ ପୁଣି ସୂର୍ଯ୍ୟ ଉଦୟ ହେବେ, ସେଟା ସୂର୍ଯ୍ୟଙ୍କର ଜନ୍ମ ମୃତ୍ୟୁ, ଏଇଟାକୁ ନେଇକି ଗୋଟେ କବିତା ଜଣେ ଲେଖିବ, ସେଟା ଉପମାର ଚାଲିଯିବ, ଗୋଟେ ଉପମା ହେଲା ନା, ସେ ସୂର୍ଯ୍ୟ ଏମିତି ମରିଗଲେ, ଆରେ ସୂର୍ଯ୍ୟଙ୍କ ନିତ୍ୟ ସ୍ଥିତି ରହିଛି, ତାର ସେ ଉଦୟ ଅସ୍ତକୁ ନେଇ ତୁମେ କିଛି କରିପାରିବନି। ଏ ଜଗତରେ ଭଗବାନଙ୍କର ନିତ୍ୟ ସ୍ଥିତି ରହିଛି, କିନ୍ତୁ ଭଗବାନଙ୍କର ଆବିର୍ଭାବ ତିରଭାବ ହେଇଯାଇଛି ବୋଲି ଜଗତର ମାୟାର ଏତେ ବଡ଼ ପ୍ରଭାବ ରହିଛି, ତାକୁ ନେଇକି ମଣିଷ ଭଗବାନ ଖାଲି ଗୋଟେ ଷ୍ଟାମ୍ପ ଭଳିଆ ରଖିଛି। ଯେ ମତ କେତେ ଲୋକଙ୍କର କେତେ ମତ ମୁଁ ଆଜି ପଢ଼ୁଥିଲି, ସବୁ କେତେ ଚାରିଜଣ ସବୁ ବ୍ୟାଖ୍ୟା କରିଛନ୍ତି, କୃଷ୍ଣ କେତେ କେତେ ପ୍ରକାର ଲୋକମାନେ ସବୁ ସଜେଇକି ରଖିଛନ୍ତି କେବେ, କାରଣ ଏ ଜଗତର ଧର୍ମ ହେଉଛି ଏହା, ଭଗବାନ କେବେ ବାସ୍ତବ ରୂପରେ ପ୍ରତିପାଦ କରିବାକୁ ଦେବନି, ସବୁବେଳେ ମାୟାଟାକୁ ବାସ୍ତବ ବୋଲି ପ୍ରତିପାଦ ହବ। ସେଥିପାଇଁ ଭାଗବତ କ'ଣ କହିଲେ, ବେଦ୍ୟମ ବାସ୍ତବ, ବେଦ୍ୟମ ବାସ୍ତବ ବସ୍ତୁ ଶିବଦମ ତାପତ୍ରୟନ ନିମିଳନମ ଶ୍ରୀମଦ ଭାଗବତେ ମହାମନି କୃତେ କିବା ପରେଶ୍ୱରୀ କହିଲେ, ଶ୍ରୀମଦ ଭାଗବତେ ମହାମନି କୃତେ, ମହାମନି ବ୍ୟାସଦେବ ରଚନା କରିଛନ୍ତି, ବେଦ୍ୟମ ବାସ୍ତବ ବସ୍ତୁ ଶିବଦମ ତାପତ୍ରୟନ ନିମିଳନମ, ବାସ୍ତବ ବସ୍ତୁ କୃଷ୍ଣ ତାଙ୍କୁ ଜାଣିଲେ ହିଁ ମଙ୍ଗଳ ହବ, କିନ୍ତୁ ମାୟା ଜଣେ ଦେବନି। ଶରୀର ଗୋଟେ ରହିଲା ଶରୀର ପାଇଁ ଚିନ୍ତା, କ'ଣ କରିବା ସର ରୋଗ ହବ, ଏ ଟଙ୍କା ହବ, ହଉଛି ତାର କେଉଁଠୁ ରହିବି, କେଉଁଠି ଖାଇବି, ପଇସା ଦରକାର, ଏହା ଦରକାର, କେତେ ବାସ୍ତବ ବସ୍ତୁକୁ ଜାଣିବା ପାଇଁ ଦିଆ ହବନି। ଏ କଥାରେ ଆମେ ପଡ଼ିଥିଲା ଯେ ଦୃଶୟା ଭଗବତ ଇଚ୍ଛାକୁ ସବୁବେଳେ ବଳବାନ ରଖିବାକୁ ପଡ଼ିବ। କେମିତି କେମିତି ଭକ୍ତ ଠାକୁର କହିଛନ୍ତି, ତୁମ ଇଚ୍ଛା ତବ ଇଚ୍ଛା ସଦା ବଳବାନ, ତୁମେ ତ ମାରିବ ଜାରେ କେତାର ରଖିତେ ପାରେ, ସେଇ ପଦରେ ଅଛନ୍ତି, ତୁମେ ତ ମାରିବେ ଯାରେ କେତାରେ ରଖିତେ ପାରେ, ତବ ଇଚ୍ଛା ସଦା ବଳବାନ, ରୋଗ ସୁଖ ମୃତ୍ୟୁ ହୟ ତବ ଇଚ୍ଛା ମତ ହୟ, ତବ ଇଚ୍ଛା ସଦା ବଳବାନ, ସେଇଥିରେ ସେଇଥିରେ ଅଛି, ରୋଗ ସୁଖ ମୃତ୍ୟୁ ହୟ ତବ ଇଚ୍ଛା ମତ ହୟ, ତବ ଇଚ୍ଛା ସଦା ବଳବାନ। ତାଙ୍କର ଶିଶୁ ମହାଜନ ତାଙ୍କ ମୁଖରୁ ଶବ୍ଦ ବ୍ରହ୍ମ ବାହାରିଛି, ଆଉ ତୁମେ ଯେତେ ମାଙ୍କଡ଼ର ଯେତେ ପ୍ରକାର ଯୋଜନା କେବଳ ଭାଙ୍ଗିବା ଯୋଜନା, ଏତିକି ମନେ ରଖିଥିବ, ଗୋଟେ ବାନରକୁ ଛାଡ଼ିଦେବ, ବାନର ଜୀବନରେ କିଛି କରିନି, କହିଲା ଭାଙ୍ଗିଛି। ମାଙ୍କଡ଼ଟା କ'ଣ କ'ଣ କରିଛି କହିଲେ ଦେଖିବା, ମାଙ୍କଡ଼ ସେଥିପାଇଁ ବସା କରିପାରେନି। ମାଙ୍କଡ଼ ଭାବିଲେ ମାଙ୍କଡ଼ ବସା କରି ଦେଖିଛ କାହିଁ କରିପାରିବେନି, ମାଙ୍କଡ଼କୁ ନେଇ ତୁମେ ଦିଅ, ଗୋଟେ ପକ୍ଷୀଟା ବସା କରିଦେଉଛି ମାଙ୍କଡ଼ ବସା କରିପାରିବେନି। ତାକୁ ତୁମେ ଦେଉନା କାଠି କଟା ବାଉଁଶ ବାଉଁଶ କାଲି ନେଇକି ମାସି ମାଙ୍କଡ଼ ଯେଉଁଠି ରହୁଛି ଏଇ ଗଛରେ ରହୁଛନ୍ତି ସେଇଠି ଆସୁଛନ୍ତି, ବାଉଁଶ ଦୁଇ ଚାରିଟା ପକାଅ, କାହିଁ ଡିଆଁ ମରା କରୁଛ, ଗୋଟେ ଘର କରିକି ରୁହ, କରିପାରିବ ସିଏ ମାଙ୍କଡ଼ ବୁଦ୍ଧିବା ତାର, ସେ ଯାହା କରିବ ଭାଙ୍ଗି ମଣିଷ ସେଭଳିଆ ତାର ତା ବୁଦ୍ଧି ହେଉଛି ସେଇଆ, ସେ ଯେତେ ତାର ତା ଇଚ୍ଛାରେ ସେ ଗୋଟେ ଜିନିଷ ତିଆରି କରୁଛି, ତାର କିଛି ରହିବନି ଭାଙ୍ଗିବ ତୁମ ମାଙ୍କଡ଼। କାହିଁକି ତୁମେ ଜାଣିନ କାଳ ହେଉଛି ତୁମର ବଳବାନ କର୍ମ, କାଳ କର୍ମ ହିସାବରେ ସବୁକି ଚାଲିଛି, କାଳ କର୍ମ ଉପରେ ଈଶ୍ୱର ରହିଲେ କର୍ମ ହିସାବରେ କାଳ ପ୍ରେରଣ କରୁଛି, ଆଉ କାଳ କର୍ମ ଉପରେ ରହିଲେ ଈଶ୍ୱର, ତୁମେ ହେଲେ ଗୋଟେ ଜୀବ, ସମସ୍ତେ କାହାର ଅଧୀନ, କାଳ କର୍ମ ଜୀବ ସମସ୍ତେ ଈଶ୍ୱରଙ୍କର ଅଧୀନ। ଅଧିଷ୍ଠାନ ତଥା କର୍ତ୍ତା କରଣଂ ଚ ପୃଥକ୍ ବିଧା ବିବିଧସ୍ତ ପୃଥକ୍ ଚେଷ୍ଟା ତୈବ ଚ ବାର୍ତ୍ତ ପଞ୍ଚମ ଫିଫ୍ଥ ଫ୍ୟାକ୍ଟର। ମୁଁ ମହାଜନଙ୍କର ଗୋଟେ ଗୋଟେ ପଦକୁ ବୁଝିବ ନା, ତୁମେ ଯେତେ ପ୍ରବଚନ ଶୁଣ ଯେତେ ଜାଣ, ସିକ୍ରେଟ୍ ଜିନିଷଟା ତୁମକୁ ରିଭିଲ୍ ହେବନି ମାନେ ତୁମେ ହାରିଯିବ ଜୀବନରେ, ଆଉ ତାଙ୍କ ଇଚ୍ଛା ବଳବାନ, କାଲି ଆମେ କହିପାରିବୁନି ଆମେ ଜୀବନ ସାରା ଯେ ଆମେ କ'ଣ ଆମର ସ୍ଥିତି ରହିବ, ଯେଉଁ ଯେଉଁ ତାଙ୍କ ତାଙ୍କ କେବଳ ତାଙ୍କର ଇଚ୍ଛାଟାକୁ ଆମେ ବୁଝିବାକୁ ଚେଷ୍ଟା କରିବା ଦରକାର, ସେ ଇଚ୍ଛାକୁ ବୁଝିବା ପାଇଁ ପ୍ରାର୍ଥନା କରିବାକୁ ପଡ଼େ, କ'ଣ କୃଷ୍ଣ ଆପଣଙ୍କର ଇଚ୍ଛା, ସେଥିପାଇଁ ସେ ଏଇ ଇଚ୍ଛାଟା କ'ଣ କହିଲେ, ତୁମ ଇଚ୍ଛା ରୋଗ ଶୋକ ମୃତ୍ୟୁ ଭୟ ତବ ଇଚ୍ଛା ମୋତେ ଭୟ, ତବ ଇଚ୍ଛା ସଦା ବଳବାନ। ତୁମି ତ ପରମେଶ୍ୱର ପରମ ବ୍ରହ୍ମ ପରାତ୍ପର ତବ ବାସ ଭକତ ଅନ୍ତରେ, ତୁମି ତ ମାରିବ ଯାରେ କେ ତାର ରଖିତେ ପାରେ, ସେ ପଦ ରହିଲା। ତୁମେ କ'ଣ କହିଲି ପଦର ଆରମ୍ଭଟା, ତୁମି ତ ପରମେଶ୍ୱର ପରମ ବ୍ରହ୍ମ ପରାତ୍ପର, ଆପଣ ପରମେଶ୍ୱର କେବଳ ନୁହନ୍ତି ପରମ ବ୍ରହ୍ମ, ଆଉ ପରାତ୍ପର ସମସ୍ତଙ୍କ ଶ୍ରେଷ୍ଠ, କିନ୍ତୁ ଆପଣ ଏତେ ହେଲା ବି ତବ ବାସ ଭକତ ଅନ୍ତରେ, ଆପଣ ଭକ୍ତ ଅନ୍ତରେ ଅଛନ୍ତି, ସେ ପଦ ସେ ଲେଖିଲେ ତବ ଇଚ୍ଛା ସଦା ବଳବାନ। ଇଂଲିଶ କୁହନ୍ତି ମ୍ୟାନ୍ ସପୋଜେସ୍ ଗଡ୍ ଡିସ୍ପୋଜେସ୍, ତୁମେ ଯେତେ ଯୋଜନା କର ଭଙ୍ଗର ଭାଙ୍ଗିଦେବେ ମାଙ୍କଡ଼ ବୁଦ୍ଧି, ଆମର କ'ଣ ଅଛି, ଆମ କର୍ମ ହିସାବରେ ବୁଦ୍ଧି ଆସିବ କୁଆଡ଼େ ପୁଣି ସେ ନଷ୍ଟ ହେଇଯିବ, ଭଗବାନଙ୍କ ଇଚ୍ଛା ବଳବାନ, ଯେ ପ୍ରଭୁଙ୍କର ଇଚ୍ଛା ବଳବାନ, ଆମର ଇଚ୍ଛା ଆମେ ବି ଆମର ଇଚ୍ଛା ବି ଅଛି, ଆମେ ଆତ୍ମା ଆମ ଇଚ୍ଛା ବି ବଳବାନ, ମୁଁ ଏଇଟା କରିବି ଗୋଟେ ଆସୁନି ମୁଁ ଏଇଟା କରିବି, ତ ଆଉ ଆମର ବି ଗୋଟେ ଇଚ୍ଛା ଆସୁଛି, ଆମେ ଆମ ଇଚ୍ଛାଟା ବି ବଳବାନ, କିନ୍ତୁ ମନେ ରଖିବା ଦରକାର ସେ ହେଉଛନ୍ତି ପରମ ବ୍ରହ୍ମ ଆଉ ପରାତ୍ପର ଆଉ ପରମେଶ୍ୱର, ଆମେ ହେଉଛେ ଜୀବ, ଆମ ଇଚ୍ଛା କେବେ ବଳବାନ ହେଇପାରିବନି, କ'ଣ କରିବାକୁ ପଡ଼ିବ ତାହେଲେ, ତାଙ୍କ ଇଚ୍ଛା ଯଦି ଜଣେ ବଳବାନ ହେଲା, ଆମ ଇଚ୍ଛା ଯଦି ଦୁର୍ବଳ ହେଲା, ତାହେଲେ ଆମେ କ'ଣ କରିପାରିବା, ବଳବାନ ଇଚ୍ଛା ପାଖରେ ସରେଣ୍ଡର ହେବାକୁ ପଡ଼ିବ। ସେଇଟା ଭକ୍ତି ନାଟକ ଲେଖିଲେ ନା, ତୁମାର ଇଚ୍ଛା ଆଜ ଇଚ୍ଛା ମିଶା ମିଳାଇଲ ଭକତ ବିନୋଦ ଆଜ ଆପଣ ଭୁଲିଲ। ମହାଜନ ଜାଣିଛନ୍ତି ନା ସିକ୍ରେଟ, ଆଉ ତୁମେ ଯେତେ ଶାସ୍ତ୍ର ପଢ଼ିଲେ କ'ଣ କର କ'ଣ ହେବ, ମହାଜନଙ୍କର ଆନୁଗତ୍ୟ, ତାଙ୍କ ପ୍ରତି ପ୍ରୀତି, ତାଙ୍କ ଏକାନ୍ତିକ ଭକ୍ତି ତୁମେ ଯଦି ନ କରିବ, ଶାସ୍ତ୍ର ତୁମେ ଶ୍ରଦ୍ଧା କରିବାର ଶାସ୍ତ୍ରର ନିର୍ଯାସ ତୁମ ପାଖରେ ପ୍ରକଟ ହେବ ନାହିଁ, ଯେଉଁଟାକି ବଞ୍ଚିବା ପାଇଁ ଜ୍ଞାନ ଥାଇ ତୁମେ ଅଜ୍ଞାନ ହେଇଯିବ, ଜ୍ଞାନ ଥାଇକି ଅଜ୍ଞାନ ହେଇଯିବ, କାରଣ ସିକ୍ରେଟ୍ଟା କ'ଣ ଜାଣି ହେଉନି ନା, ଆମେ ଜାଣିଛେ କୃଷ୍ଣ କ'ଣ ଲୀଳା କଲେ, କେମିତି ଆବିର୍ଭାବ ହେଲେ, ରାଧାରଣୀ କେମିତି ଆସିଲେ, ସବୁ ଆମେ ଜାଣିଛେ, କିନ୍ତୁ ଯେଉଁ ତତ୍ତ୍ୱ ରହସ୍ୟଟା ରହିଛି ଭଜନ କରିବାରେ, ଯେଉଁ ଆମର ବାଧକଟା ଜୀବନରେ ଆସୁଛି, ସେ ସମସ୍ୟାଟାକୁ କେମିତି ସମାଧାନ କରିବା, ସେଇଟା କିଏ ଜାଣିଛନ୍ତି, ଆଚାର୍ଯ୍ୟମାନେ ଜାଣିଛନ୍ତି, ସେଇଟା ସେଇଠି ସେଇଠି ଅଛି, ସେଇ ଶାସ୍ତ୍ର ଅଛି, ପ୍ରଭୁ ସବୁ ଲେଖିଛନ୍ତି, ତୁମେ ଯେଉଁ ଜିନିଷ କହିଲେ ମୁଁ କାଢ଼ିଦେବି, ସବୁ ଅଛି ତାଙ୍କ ପାଖରେ, ଏଇ ଯେଉଁ ଇଚ୍ଛା କଥା କହିବ ମୁଁ ମାରି ବାହାର କରିଦେବି, ମୋତେ ସମୟ ଦିଏ ମୁଁ ବାହାର କରିଦେବି, ସବୁ ପ୍ରଭୁ କେଉଁଠି କ'ଣ କହିଛନ୍ତି, ସେଇ ପଏଣ୍ଟରୁ ଜୀବନ ଧରିବାର ଅଛି। ଆମେ କୀର୍ତ୍ତନ ଶ୍ରବଣ ଭଜନ କୀର୍ତ୍ତନ ଯାହା ଆମେ କରୁଛେ ସବୁବେଳେ ମନେ ରଖିବାକୁ ପଡ଼ିବ, ଆମେ ନିଷ୍ଠା ଭାବ ସ୍ତର ପର୍ଯ୍ୟନ୍ତ ନଗଲା ପର୍ଯ୍ୟନ୍ତ ଆମକୁ ଆଚାର୍ଯ୍ୟ ପ୍ରିନ୍ସିପୁଲ, ଆମେ କେବେ ସ୍ୱତନ୍ତ୍ର ଅବସ୍ଥାରେ ନାହିଁ, ଆମେ ଭାବ ସ୍ତର ପର୍ଯ୍ୟନ୍ତ ଯାଇନେ ମାନେ ଆମର ନିଷ୍କାଳ କର୍ମ ନେଇକି ଆମର କେତେ କେଉଁବେଳେ କେଉଁ ଅବସ୍ଥା ହେଇଯିବ କିଛି କହିହବନି, ତା ପୂର୍ବରୁ ଆମକୁ ସବୁବେଳେ ଏ ଆଚାର୍ଯ୍ୟମାନଙ୍କର ଶରଣାଗତ କି ଏତେ ଜୀବନସାରା ଆଚାର୍ଯ୍ୟ ନିଷ୍ଠତା ରହିବା, ଭାବସ୍ଥିତି ପରେ ଆନୁଗତ୍ୟଟା ପରିପକ୍ ହୁଏ, ତା ପୂର୍ବରୁ ଆନୁଗତ୍ୟଟା ଯେଉଁ ଅଛି ସେଟା ଆନୁଗତ୍ୟଟା ଗୋଟେ ଯାହାକୁ ଅଫିସିଆଲ ଆନୁଗତ୍ୟ ରୁହେ, ଯେମିତି ଯିଏ ଯେତେ ପ୍ରେମ ପ୍ରେମ ଦିଗକୁ ଯିବ ତାର ଆନୁଗତ୍ୟଟା ବେଶୀ ବଢ଼ିବ, ଭଗବତ ସମସ୍ତଙ୍କ ରାଧାରାଣୀଙ୍କର ଅନୁଗତ୍ୟ ହେବ ନା ସମସ୍ତେ ଯାଇକି, ଆମର ଏଇଟା ଆନୁଗତ୍ୟ ପରମ୍ପରା, ଆଉ ପୁଣି ରାଧାରାଣୀଙ୍କ ଆନୁଗତ୍ୟରେ ସମସ୍ତେ ରହିଛନ୍ତି, କୃଷ୍ଣ ପୁଣି ରାଧାରାଣୀଙ୍କ ଆନୁଗତ୍ୟ ରହିଯାଉଛି, ଇଏ ଆମର ପରମ୍ପରା ନା, ବଡ଼ ସୁନ୍ଦର ପରମ୍ପରା, ସେଥିପାଇଁ ସବୁବେଳେ ଗୋଟିଏ ମନେ ରଖିବାକୁ ପଡ଼ିବ, କୃଷ୍ଣଙ୍କ ଇଚ୍ଛା ହେଉଛନ୍ତି ବଳବାନ, ଯେ କୃଷ୍ଣଙ୍କର ଇଚ୍ଛା ବଳବାନ, ମୋର ସ୍ୱତନ୍ତ୍ର ଇଚ୍ଛା ଆସିବ ମୁଁ ଗୋଟେ ଯିବ, ପୂର୍ବ ଦୋଷ କୁହନ୍ତି ଆମେ ମାୟାବାଦୀ ଦିନ ଯେ ଆମେ କହିବା ଉପନିୟନ ଡିଫରେଣ୍ଟ ଆସିବନି, ଡିଫରେଣ୍ଟ ଡିଜାୟାର ଆସିବନି, ଆସିବ ମାୟାବଦିନ ମାୟାବଦିନ ଯେମିତି କହୁଛନ୍ତି ସମସ୍ତଙ୍କର ଗୋଟିଏ ମତ ହବ, ସମସ୍ତେ ଜଗତରେ ସମସ୍ତଙ୍କର ଗୋଟିଏ କଥା ହବ, ସମସ୍ତେ ଶାନ୍ତିରେ ରହିବେ, ଦେଖନ୍ତୁ ବୈକୁଣ୍ଠ କରିବ ନା କ'ଣ? ଏଇଟା ଇଣ୍ଡିଭିଜୁଆଲ ସୋଲ, ତା କର୍ମ ହିସାବରେ ତାକୁ ବୁଦ୍ଧି ଦେଖା ହବ। ତୁମେ ଗୋଟେ ଗୁରୁଙ୍କର ପାଞ୍ଚଟା ଶିଷ୍ୟ ରହୁନା ଗୋଟେ ଜାଗାରେ, ଗୋଟେ ବାପର ପାଞ୍ଚଟା ଛୁଆ ରହୁନା, କେବେ ହବନି। ତୁମ ବୁଦ୍ଧି ଅଲଗା ଅଲଗା ହବ, ସ୍ୱଭାବ ଅଲଗା ଅଲଗା ହବ, କାରଣ ପ୍ରତ୍ୟେକ ଇଣ୍ଡିଭିଜୁଆଲ ସୋଲ, ପ୍ରତ୍ୟେକ ଜଣେ ଜଣେ ଆତ୍ମା, ଆଉ ପ୍ରତ୍ୟେକର କର୍ମ ହିସାବରେ, ତାର ବୁଦ୍ଧି ହିସାବରେ, ସଂସ୍କାର ହିସାବରେ ତାର ବୁଦ୍ଧି ଆସିବ, ତେଣୁ ଓପିନିଅନ ମିଶିବନି। କଣ କରାଯିବ? ସେଥିପାଇଁ ସେ କଥା ଲେଖିଲି, ଆପଣଙ୍କ ଇଚ୍ଛାରେ ମୁଁ ଇଚ୍ଛାଟାକୁ ମିଶେଇ ଦେବାକୁ ପଡ଼ିବ। ଏଇଟା ତ ଶରଣାଗତି, ଶରଣାଗତି ଆଉ କ'ଣ କି? ଭଗବାନଙ୍କ ଯେତେବେଳେ ଇଚ୍ଛା ଉଦିତ ହବ ସେତେବେଳେ ଭଗବାନଙ୍କୁ କହିବାକୁ ପଡ଼ିବ, ଆପଣଙ୍କ ଇଚ୍ଛାଟା କ'ଣ, ଆପଣଙ୍କ ଇଚ୍ଛାଟା କ'ଣ? ପ୍ରଥମରେ ଯେମିତି ପ୍ରାର୍ଥନା କରିଲେ, ନାହିଁ ପ୍ରଭୁ ଆପଣଙ୍କ ଇଚ୍ଛା ପୂର୍ଣ୍ଣ ହବ, ମୁଁ ଯାହା କାମନା କରିବି ଆପଣ କେବେ ପୂର୍ଣ୍ଣ ପୂର୍ତ୍ତି କରିବେନି। ବାଲ ଯଥା ଆଚାରେ ତମ ଶିଶୁଳକର କହିଲି ନା, ବାଳକ ଯେଭଳି ତାର ମାନେ ମା ଯେଭଳି ତାର ବାଳକ ପାଇଁ, ପିତାମାତା ଯେଭଳି ତାର ବାଳକ ପାଇଁ କ'ଣ ହିତ ସେମାନେ କରିନିଅନ୍ତି, ବାଳକ ମାଗିବା ସହିତ କିଛି ମତଲବ ନାହିଁ, ବାପା ମା ସେଟା ଦେବେନି। ସେଭଳି ମୁଁ ଗୋଟେ ବାଳକ, ମୁଁ ଯେତେବେଳେ କିଛି ଇଚ୍ଛା କରୁଛି ଆପଣ କେବେ ପୂର୍ତ୍ତି କରିବେ ନାହିଁ। ଜଗତରେ ଭାଗବତୀ କେବଳ ଜଗତର ଏ ସୂର୍ଯ୍ୟ ଆଲୋକ ଦେଖାଇଛନ୍ତି, ଜ୍ଞାନ ଆଲୋକ ଦେଖାଇଛନ୍ତି, ଭକ୍ତିର ଆଲୋକ ଦେଖାଇଛନ୍ତି। ଜଗତରେ ସମସ୍ତେ ଉପାସନା କରୁଛନ୍ତି କ'ଣ ପାଇଁ? କିଏ ଧନ ପାଇଁ, ସ୍ତ୍ରୀ ପାଇଁ, ପୁତ୍ର ପାଇଁ, କନ୍ୟା ପାଇଁ, କେତେ ଜିନିଷ ପାଇଁ, ତାଙ୍କ ନିଜ ଇଚ୍ଛା ଗୋଟେ କିଛି ରହିଛି, ସେ ଇଚ୍ଛା ପାଇଁ ହିଁ ଆରାଧନା କରୁଛନ୍ତି। କିନ୍ତୁ ପ୍ରଥମରେ ଭାଗବତ କହୁଥିଲେ, ନାଇଁ 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 ମୁଁ ଯାହା ମାଗିବି କେବେ ବି ଆପଣ ଦେବେନି। ଯେଭଳି ବାଳକ ଯାହା ମାଗେ ମା ବାପା କେବେ ଦିଅନ୍ତିନି, ଯେଉଁଥିରେ ମୋର ହିତ ହବ ଆପଣ ସେଟା କରିନେବେ। ଯେ ବାଣୀ କେଉଁଠି ଅଛି, କେଉଁ ଶାସ୍ତ୍ର ଅଛି, କେଉଁ ଶାସ୍ତ୍ର ଏମିତି କହିପାରିବେ? କେଉଁ ରାମାୟଣ, କେଉଁ ମହାଭାରତ, କେଉଁ ଶାସ୍ତ୍ର ଜଗତରେ ଅଛନ୍ତି? ଭାଗବତ ବାଣୀ ଇଏ, ତେଣୁ ଆମର ଇଚ୍ଛାଟାକୁ ଯଦୃଚ୍ଛା, ଅର୍ଜୁନଙ୍କ ସ୍ୱତନ୍ତ୍ର ଇଚ୍ଛାଟା ହିଁ ଦୁଃଖର କାରଣ, ଗୋଟେ ବଦ୍ଧଜୀବର ସ୍ୱତନ୍ତ୍ର ଇଚ୍ଛା ହିଁ ଦୁଃଖର କାରଣ। ଆଜି ଯଦି କର୍ମ ହିସାବରେ କିଛି ଆସୁଛି ଆମକୁ ବୁଦ୍ଧି ଦୁଃଖ ସୁଖ, ଆମେ ଭଗବାନଙ୍କ ଇଚ୍ଛା ବୋଲି ଗ୍ରହଣ କରିନବୁ, ଆଉ କ'ଣ କରିବା? ଯଦି ତୁମେ ସେଥିରେ ଭାବିବ ମୁଁ ବଥଟାକୁ ବଥ ଭାବିଲେ ତୁମର ହେଇଛି କେବେ? ହେଇଛି ଗୋଟେ ବଥ, ତାକୁ ଓଡ଼ିଆରେ କୁହନ୍ତୁ ବାଳମୂଳିଆ ବଥ, ହେଟା ହେଇଛି? ତୁମେ କିଛି ଜାଣିନ, ଆଉ ସଂସାର 60-70 ବର୍ଷ ହେଲା କିଛି ବୁଝିପାରୁନ, ବଥ କେତେ ପ୍ରକାର ଜାଣିନ, ଗୋଟେ ବଡ଼ ବଡ଼ ହେବ, ଗୋଟେ ବାଳମୂଳିଆ ବଥ, ଏଠି ଛୁଟିଆ ଛୁଟିଆ ସିଏ ତୁମ ପ୍ରାଣ ଖାଇଦବ। ତେଣୁ ତୁମେ କହିବ ମୁଁ ବଥଟାକୁ ଚପେଇଦେବି, ଯେଉଁମାନେ ବଥ ହେଲେ ସବୁ ସେ କ'ଣ କରିବେ? ମେଡିସିନ ଖାଇକି ଚପେଇଦେବେ, ତାର ନେକ୍ସଟ ପରିମାଣଟା କ'ଣ, ତାର ପରିଣାମଟା କ'ଣ? ସେଟା ସବୁ ଦୂଷିତ ରକ୍ତ, ସେଟା ବାହାରି ଯାଇଥାନ୍ତା, ତୁମେ ତାକୁ ଚପେଇଦେଲ, ସେ ବାହାରିବ, ଆଲଜାକ ବାହାରିବ, ବାହାରିବ ଯଦି ମେଡିସିନ ଖାଇଦେଲ, ତାପରେ ତୁମେ କୁଣ୍ଡିଆ ସବୁ ହବ, ଦୂଷିତ ରକ୍ତ ନା ସେ ଯେଉଁବାଟେ, ତୁମେ ତାକୁ ବାହାର କରିଦେବାର ଅଛି। କର୍ମଫଳଟାକୁ ତୁମେ କେବେ କିଛି କରିପାରିବନି, କର୍ମଫଳଟା ଯେଉଁ ବାଟେ ହେଲେ ଆସିବ, ଶାରୀରିକ ଭାବରେ ଆସିପାରେ, ମାନସିକ ଭାବରେ ଆସିପାରେ। ତୁମେ ଡରିକି ପଳେଇଛ କହିବ ମୁଁ କାହା ଝଗଡ଼ା କରିବିନି, ମୁଁ କାହା ଝଗଡ଼ା କରିବିନି, ମୋର ଶାନ୍ତିରେ ରହିବି, ଶାନ୍ତିରେ ରହୁ ରହୁ ଜାଣିଛ ଟ୍ରେନ୍ରେ ଝଗଡ଼ା ହବ। ଏ ତୁ କର୍ମଫଳଟା ଗୁରୁଦେବ କୁହନ୍ତି, ତୁ କୁଆଡ଼େ ଯିବୁ କିରି? ତୁ ଯୁଆଡ଼େ ଯିବୁ ତୋ ଭାଗ୍ୟକୁ ନେଇ ଯାଉଛୁ, ବମ୍ବେ ଯିବୁ? ସେ ମଝିରେ ଭକ୍ତମାନଙ୍କୁ ମୁଁ ଆଜ୍ଞା ବମ୍ବେ ପଳେଇବି, ଗୁରୁଦେବ ତୁ ବମ୍ବେ ଯା, ଦିଲ୍ଲୀ ଯା, ତୋ କପାଳକୁ ଧରିକି ଯିବୁ ରେ ବାପା, ତୁ ଯୁଆଡ଼େ ଯିବୁ ତୋ ମୁଣ୍ଡଟା ତୋ ପାଗଳା ମନ ତୋ ସାଙ୍ଗରେ ଅଛି, ତୋ କପାଳ ତୋ ସାଙ୍ଗରେ ଅଛି। କପାଳଟା କ'ଣ ଫଟା କପାଳଟା କେବଳ ଯୋଡ଼ା କପାଳ ହବନି, ଯୋଡ଼ା କପାଳ କେବେ ଫଟା କପାଳ ହବ, ଭକ୍ତିଟା ଗୁରୁ କୁହନ୍ତି ନା, ଯୋଡ଼ା କପାଳ ଫଟା କପାଳ, କ'ଣ ବୁଝିପାରୁଛ ନା ବାବୁଲେ? କୋଉ କପାଳ ତୁମର, ଯୋଡ଼ା ନା ଫଟା? ଫଟା କପାଳ କ'ଣ ବୁଝିପାରୁଛ ତ? ଫଟା କପାଳ ଯୋଡ଼ି ହବ କି? ଯୋଡ଼ି ହବ, ସେ ଯାହା ତୁମେ ଯୋଡ଼ୁଥିବ ସେ ଫାଟିବ। ଆଉ ଯୋଡ଼ା କପାଳ, ଆଉ ଯୋଡ଼ା କପାଳ ତ ତା ସାଧୁଗୁରୁଙ୍କର କୃପା ଅଛି, ତାର ପୂର୍ବର ସ୍ୱୀକୃତି ଅଛି, ତାର ସବୁ କାମ ହେଇଯିବ, ଫଟା କପାଳେ ଆଉ ସେ କିଛି ହବନି। ଆଉ ଆମେ ଯେତେ ଚେଷ୍ଟା କରିବା, ଯେତେ ଯାହା କରିବା କିଛି ହବନି। ଏ ଶରଣାଗତି ପଥରେ ଆମ ମହାପ୍ରଭୁ ଆସି ସେଟାକୁ ଶିଖିଲେ ନା ସବୁବେଳେ, ଆଉ ମହାପ୍ରଭୁଙ୍କ ଧାରଟା ହଉଛି ଏହା ନା, ଗୌଡ଼ିଏ ଧାରଟା ହଉଛି ଏହା, ଏଠି ସ୍ୱତନ୍ତ୍ରତାର ଯାହା କୁହନ୍ତି କୋଣ ଗୋଟେ ବିନ୍ଦୁ ଲେସ ବି ନାହିଁ ସ୍ଥାନ, କେବଳ ଆନୁଗତ୍ୟରେ ଏ ରସ ପରିପୂର୍ଣ୍ଣ ଭକ୍ତି ରସଟା। ଭଗବତ ଇଚ୍ଛାଟାକୁ ସବୁବେଳେ ଏଠି ଭଗବାନ ଶିଖ ସ୍ୱର୍ଗ ଦ୍ୱାର ଏଠି କ'ଣ କହିଲେ, ଅପାବୃତ ନା କ'ଣ କହିଲେ, ଅପାବୃତମ 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 ମାନେ ଉନ୍ମୁକ୍ତ ଦ୍ୱାର, ଉନ୍ମୁକ୍ତ ଦ୍ୱାର ଭଗ ସେଠି ସେ ଲେଖିଲେ ବଳଦେବୀ ଦାସନ, ଯତ୍ନ ବିନୈବ ଚ ଉପକରଣମ ଇଦୃଶି ବିସ୍ମାଦିଭି ମହାବୀରେ ସହ ଯୁଦ୍ଧମ ସୁଖିନମ ସୌଭାଗ୍ୟମ କ୍ଷତ୍ରିୟମ ଲଭନ୍ତେ। ଆରେ ବାପା, ଗୁରୁଙ୍କୁ ଯେ ପରାସ୍ତ କରିଛନ୍ତି ଭୀଷ୍ମ ଆଉ ଦ୍ରୋଣଙ୍କ ସହିତ, ଭୀଷ୍ମ ଆଉ ଦ୍ରୋଣ ଏମାନଙ୍କ ସହିତ ଯୁଦ୍ଧ କରିବାଟା ଗୋଟେ କେବେ ଭାଗ୍ୟରେ ମିଳେନି, ବିନା ଯତ୍ନ ହେବ, ତୁ ଯତ୍ନ କରିନୁ, ମୁଁ ଏଇଟା କରିଛି, ମୋର ଏଇଟା ବ୍ୟବସ୍ଥା ନା, ସେ ଅର୍ଜୁନକୁ ମୋର ଲାଭ ଥାନେ କଣ ହବ? ଏଠି କହିଦେଲେ ଯୁଦ୍ଧ ସୁଖୀ ନା ସୌଭାଗ୍ୟ କ୍ଷତ୍ରିୟ ଲଭନ୍ତ, ଭାଗ୍ୟବାନ କ୍ଷତ୍ରିୟମାନେ ଲାଭ କରନ୍ତି। ବିଜୟ ସତ୍ୟ ଶ୍ରବଣ କୀର୍ତ୍ତି ରାଜ୍ୟ ପ୍ରାପ୍ତ ସତୀ ଶୀଘ୍ର ସ୍ୱର୍ଗମ ଚ ପ୍ରାପ୍ତେ, ଏ ମୃତ୍ୟୁ ମୃତ୍ୟୁ ସତୀ ଶୀଘ୍ର ସ୍ୱର୍ଗମ ଚ ପ୍ରାପ୍ତେ। ଅର୍ଜୁନକୁ ମୋର ଲାଭ କଣ ହବ ନା, ଯଦି ତାଙ୍କ ଦ୍ୱାରା ପରାସ୍ତ ହେଇଯିବ ମୃତ୍ୟୁବରଣ କରିବ କୁଆଡେ ଯିବ? ଡାଇରେକ୍ଟ ସ୍ୱର୍ଗକୁ ପଳେଇବ, ଗର୍ଭବାସ ହବନି କ୍ଷେତ୍ରରେ, ତୁମେ ତୁମର ଗର୍ଭବାସ ହବନି। ଆଉ ଯଦି ବିଜୟ ଲାଭ କରିବ, ବିଜୟ ଲାଭ କଲେ ସତ୍ୟ ଶ୍ରବଣ କୀର୍ତ୍ତି ରାଜ୍ୟ ଦେବ। ପ୍ରଭୁଶୀଳ ତାତ୍ପର୍ଯ୍ୟ ଲେଖିଛନ୍ତି, ଦେଖିଦିଅ ପ୍ରଭୁ ତାତ୍ପର୍ଯ୍ୟ ଲେଖିଛନ୍ତି ସେଇଟା। ମୁଁ ତୁମର ବିଜୟ ହେଲେ ରାଜ୍ୟ ଭୋଗ କରିବ, ପ୍ରଜା ପାଳନ କରିବ। ପ୍ରଭୁ ଆଣିକି ଲେଖିଲେ ନା, ଏ ଯୋଉ କ୍ଷେତ୍ର ହୁଏ ପ୍ରଜା ରକ୍ଷଣ ଶସ୍ତ୍ର ପାଣି ପରାଶରଣ ସଙ୍ଗୀତ ରଣୀ ରଚନା କରିଦେଲେ, କ୍ଷତି କିଛି ନାହିଁ ତୁମର। ଆଚ୍ଛା, ଏତଦ ବ୍ୟଞ୍ଜନ ବିନଷ୍ଟତି ସ୍ୱର୍ଗଦ୍ୱାରମ ଅପାବୃତମ ଇତି ଅପରିରୁଦ୍ଧମ ସ୍ୱର୍ଗ ସାଧନ ଇତ୍ୟର୍ଥ। ଏ ଅପାବୃତ ଶବ୍ଦକୁ ଅର୍ଥ କଲେ ଅପ୍ରତିରୁଦ୍ଧମ ସ୍ୱର୍ଗ ସାଧନ। ସ୍ୱର୍ଗକୁ ଯିବା ପାଇଁ ହେଲେ ବହୁତ ବାଧକ ଅଛି ନା, ସ୍ୱର୍ଗ ଯିବାର ସବୁଠୁ ବଡ଼ ବାଧକ କ'ଣ? ଯୋଉ ଯଜ୍ଞାଦି କର୍ମ ହୁଏ, ଯଜ୍ଞର ଗୋଟେ ମନ୍ତ୍ର ଭୁଲ ହେଇଗଲେ ଗଲା, ମନ୍ତ୍ର ବାଗବଜ୍ର ହେଇଯିବ, ଖାଇବ କାହାକୁ? ସେ ଯିଏ ଯଜ୍ଞ କରେ ସେ ବ୍ରାହ୍ମଣ ଖାଇବ କି? କର୍ତ୍ତା ଯଦି କିଛି ଭୁଲରେ ଘୃତ ଦେଲା, କ'ଣ କ'ଣ ଅସୁବିଧା, ଦ୍ରବ୍ୟ ଶୁଦ୍ଧି ନାହିଁ, ସ୍ଥାନ ପାତ୍ର ଶୁଦ୍ଧି ନାହିଁ, ତାର କିଛି ଅସୁବିଧା ତା ଉପରେ ପଡ଼ିବ। ସ୍ୱର୍ଗ ଯିବା ସଜା ଜିନିଷ ନୁହେଁ ନା, ସେ ଅପାବୃତ ଶବ୍ଦ ଲଗାଇଲେ ଅପରିବୃତ। ଆରେ ଭାଇ, ଭଗବାନଙ୍କୁ ଗୋଟେ ଜୀବନରେ ଦେଖ, ପ୍ରଭୁ ପାଇବା ତ ତାଙ୍କ ହାତର କଥା, ମଣିଷ ଆମେ କ'ଣ ଭଗବାନଙ୍କୁ ପାଇପାରିବା? କ'ଣ ଭଗବାନ ଦେଖିବା? ସେଟା ତାଙ୍କ କଥା। ତୁମେ ପ୍ରଧାନମନ୍ତ୍ରୀ ଦ୍ୱାର ମୋର ଯାଇ 10,000 ବର୍ଷ ଯଦି 10 ବର୍ଷ କି 10 ମାସ ବସ, ସେ ଯଦି ଇଚ୍ଛା ନ କରିବ ତୁମେ କ'ଣ କରିପାରିବ? ଦେଖାଗଲେ ସିକ୍ୟୁରିଟି ଲଗେଇ ଉଠେଇ ଫୋପାଡ଼ ଦେବ, ଏଇ ଆମ ନବୀନ ବାବୁଙ୍କର ଦ୍ୱାର ମୋର ସେ ଧାରଣା ଦେଉଛନ୍ତି, କିଏ କହୁଛି ମରିବି ଯାଇକି କ'ଣ ନାହିଁ, ତା ଫଟୋ ପେପର ଫଟୋ ବାହାରୁନି, ତା ପୋଲିସ ଧର ଉଠେଇନି ଫୋପାଡ଼ ଦେବ, ଗାଡ଼ିରେ ଭରିକରି ନେଇଯିବ ତୁମେ ରଖିଦେବ, ଚାଲ ସେଠି ବସିବି ପାରିବୁନୁ। ଗୋଟେ ସାଧାରଣ ଲୋକର ଶକ୍ତି ରହିଲାବେଳକୁ ସେ ତା ଇଚ୍ଛା ଉପରେ କି ଚାଲୁଛି? ଭଗବାନ ସର୍ବସ୍ୱତନ୍ତ୍ର, ଆମେ କାହିଁକି କ'ଣ ଇଚ୍ଛା କରିବା? ଆମେ ତାଙ୍କ ପାଖରେ ତାଙ୍କ ନାମ ଜପ ଟିକେ କରି ସେବା କରିକି ମୁଣ୍ଡ ମାରିକି ରହିବା, ଯାହା କରିବ କରି, ସୁଖ ଅଛି କି ଦୁଃଖ ଅଛି କି ମାନ ଅଛି କି ଅପମାନ ଅଛି କି ବଦନାମ ଅଛି, କିଛି ଆମ ହାତରେ ନାହିଁ। ଜଣେ ଭକ୍ତକୁ ବହୁତ ଧୀର ଭାବରେ ଏଇଟା ବୁଝିବାକୁ ପଡିବ। ଭକ୍ତ ଚତୁର, ଚତୁର ଆମର ଅର୍ଥଟା ଏଇଟା ନୁହେଁ, ଆମେ ଚତୁର ଅର୍ଥରେ ଓଲଟା ନଉଛେ। ଭକ୍ତ ଚତୁର ମାନେ ସେ ଟଙ୍କା ପଇସା ସବୁ କଲେକ୍ସନ କରୁଛୁ, ତା ବୁଦ୍ଧିରେ ସବୁ କାମ କରୁଛୁ, ଏଇଟା କହିଲେ ହଁ ଭାରି ଚତୁର। ଆରେ ସେଇଟା ଚତୁର ଆମେ ନୁହେଁ, ଚତୁର ଆମେ ହଉଛି ଏଇଟା, ସବୁଠୁ ଚତୁର ଲୋକ ଯିଏ ସେ ଏଇଟା ପ୍ରଭୁଙ୍କ ଇଚ୍ଛାରେ ଇଚ୍ଛା ମିଳେଇ ଦେବ, ସେ ଶାନ୍ତିରେ ରହିଲା। ସେଇଠୁ ସେ ନ କରିପାରୁଛି, ତା ଚତୁର ବି ଦିନେ ନା ଦିନେ ଛୋଟା କରିଦେବେ ଠାକୁର, କାରଣ ତାଙ୍କର ଗୋଟେ ଯୋଜନା ରହିଛି, ସବୁବେଳେ ତାଙ୍କର ଇଚ୍ଛା ରହିଛି। ସେଇଟା ମୁଁ ସବୁବେଳେ ସେଇଟା କୁହେ, ମାଷ୍ଟର ପ୍ଲାନ୍, ସେ ଯିଏ ମାଷ୍ଟର ସେ ପ୍ଲାନ୍ କରିବ। ତୁମର ଟଙ୍କା ପଇସା ଇଟା ପିଟା ସବୁ ତୁମେ ଠିକ କରିବ, ଘରର ପ୍ଲାନ୍ଟା କିଏ ଦେବ? ସିଏ ତାଙ୍କର ମାଷ୍ଟର ପ୍ଲାନ୍ ନା, ଘର ତାର ନହେଲା କ'ଣ ହେଲା? ତା ପ୍ଲାନ୍ ତୁମେ କରିବ, ତୁମେ ତା କଥା ମାନିବନି, ଘର କରିବ, ଘର ମଙ୍କା ହବ, ଭାଙ୍ଗିକି ପଡ଼ିବ। ସେ ମାଷ୍ଟର ଆମ ଜୀବନରେ ସେ ପ୍ଲାନ୍ କରିବେ, ଆମେ କାହିଁକି ଚିନ୍ତା ଇଚ୍ଛା କରିବା? ପ୍ରଧାନ ବିକ୍ଷେପ ଦୋଷ ସବୁ କହୁଛ ଜଣଙ୍କର। ଆଚ୍ଛା, ପୂର୍ବର ଆମେ ତାତ୍ପର୍ଯ୍ୟ ପଢ଼ିଥିଲେ, ପରବର୍ତ୍ତୀ ଶ୍ଳୋକ ବିପକ୍ଷ ଦୋଷ କହିବେ ବର୍ତ୍ତମାନ। ଯଦି ସଂଗ୍ରାମ ଆଚ୍ଛା ଯୁଦ୍ଧ କଲେ, କାରଣ ଏଇଟା ଏଇଟା ମନେ ରଖିବାକୁ ପଡ଼ିବ, ଏଇଟା କେମିତି ଲିଙ୍କ ରହିଛି? ପ୍ରଥମ ଅଧ୍ୟାୟର କୋଉ ଶ୍ଳୋକ ସହିତ ଲିଙ୍କ ରହିଲା? ପ୍ରଭୁ ତାତ୍ପର୍ଯ୍ୟରେ ପ୍ରଥମେ ଲେଖିଦେଲେ ନା, ଏ ଯୁଦ୍ଧରେ ମୋର କିଛି ଲାଭ ନ ଚ ସେ ଅନୁପସ୍ୟାମି ହତ୍ୱାସୋଦନ ମାହବେ ନ କାଙ୍କ୍ଷ ବିଜୟ କୃଷ୍ଣ ନଚ ରାଜ୍ୟ ସୁଖାନିଚ। ସେଇ ଶ୍ଳୋକର ଉତ୍ତର ହେଲା ଏଇଟା, କେତେ ନମ୍ବର ଶ୍ଳୋକଟା? 32 ନମ୍ବର ଶ୍ଳୋକ, ପ୍ରଥମ ଅଧ୍ୟାୟର ସେ ଶ୍ଳୋକର ଉତ୍ତର ହେଲା 32 ନମ୍ବରଟା। ଆଚ୍ଛା, 33 ନମ୍ବର କ'ଣ କହିଲେ? ବିକ୍ଷେପ ଦୋଷ ମାହ, ଅର୍ଜୁନ ତୁମ ଯାହା ପ୍ରଶ୍ନ କରିଥିଲ ତୁମର ଲାଭ ହବନି, ତୁମକୁ ଦୁଇଟା ଲାଭ ଦେଖେଇଲି, ମୃତ୍ୟୁରେ ସ୍ୱର୍ଗ, ବିଜୟରେ ରାଜ୍ୟଭୋଗ ପ୍ରଜା ପାଳନ, ଆଉ ତୁମର ଏଥିରେ ଯୋଜନା ନାହିଁ, ଏଇଟା ମୋ ଯୋଜନାରେ। କାରଣ ପଏଣ୍ଟକୁ ସବୁ ମନେ ରଖିବାକୁ ପଡ଼ିବ, ଭଗବାନ କେତେ ସୁନ୍ଦର ଭାବରେ ବୁଝାଉଛନ୍ତି, ଯୋଜନା ମୁଁ କରିଛି ତୁମକୁ ପ୍ରଫିଟ୍ ଦେବା ପାଇଁ, ବିଜୟରେ ବି ପ୍ରଫିଟ୍ ପାଇବ, ପରାଜୟରେ ବି ପ୍ରଫିଟ। ଆଚ୍ଛା, ଯଦି ମୋ କଥା ନ ମାନିବ, ଯୁଦ୍ଧ ନ କରିବ, ତା ଦୋଷଟା କ'ଣ ହବ? ତା ପ୍ରବୃତ୍ତି ଶ୍ଳୋକରେ କହିଲେ, ଧର୍ମ୍ୟମ ସଂଗ୍ରାମ ନା କରିଷ୍ୟସି ତତ ସ୍ୱଧର୍ମ କୀର୍ତ୍ତିଂ ଚ ହିତ୍ୱା ପାପମ ବାପ୍ସସି ବାପ୍ୟସି। ଅନୁବାଦ, ଯଦି ତୁମେ ଧର୍ମ ଯୁଦ୍ଧରେ ଯୁଦ୍ଧ ନ କର, ତାହେଲେ ତୁମେ ନିଶ୍ଚୟ କର୍ତ୍ତବ୍ୟର ଅବହେଳା ପ୍ରଦର୍ଶନ କରିବା ଯୋଗୁଁ ପାପ ହିଁ ଅର୍ଜନ କରିବ, ଏବଂ ତଦ୍ଵାରା ତୁମର ଯୋଦ୍ଧା ହିସାବରେ ଯେଉଁ ଖ୍ୟାତି ରହିଛି ସେତକ ହରାଇବ। ଭାବାର୍ଥ, ଅର୍ଜୁନ ଜଣେ ବିଶିଷ୍ଟ ଯୋଦ୍ଧା ଥିଲେ ଏବଂ ଶିବଙ୍କ ସମେତ ଅନେକ ବିଶିଷ୍ଟ ଦେବତାଙ୍କ ସହ ଯୁଦ୍ଧ କରି ଯଶକୀର୍ତ୍ତି ଲାଭ କରିଥିଲେ। ଏକ ଶିକାରୀର ପୋଷାକ ଧାରଣ କରି ସେ ଶିବଜୀଙ୍କୁ ଯୁଦ୍ଧରେ ପରାସ୍ତ କରିବା ପରେ ଅର୍ଜୁନ ଭଗବାନଙ୍କୁ ସନ୍ତୁଷ୍ଟ କଲେ ଏବଂ ଉପହାର ସଦୃଶ ପାଶୁପତ୍ର ଅସ୍ତ୍ର ନାମକ ଅସ୍ତ୍ର ଲାଭ କଲେ। ସମସ୍ତେ ଏଇ କଥା ଜାଣନ୍ତି ଯେ କାରଣ ସବୁଠୁ ବଡ଼ ଲାଭ ହେଇଥିଲା ତାଙ୍କର ଅର୍ଜୁନଙ୍କର, ଏଇଟା ତ ଭଗବାନ ଭଗବାନ ଯୋଜନା କରିବେ ନା, ଇଏ କହିଲେ କ'ଣ ବହୁତ ବୁଝିପାରିବ କରିପାରିବେ। ଇଏ ଗୋଟେ ପାଠ କ'ଣ, ସବୁ ଶୁଣିବ ସବୁ ଜାଣିବ ନିଜେ କରିବାକୁ ପଡ଼ିବ, ନିଜେ ନକଲେ ମଧ୍ୟ ପାଠ ବୁଝିବେ। ତୁ ମାଷ୍ଟର ବୁଦ୍ଧିରେ ବୁଝିବାକୁ ଚେଷ୍ଟା କରନି, ସ୍କୁଲରେ କାହା ବୁଦ୍ଧିରେ ବୁଝାଯାଏ ଭାବିଲେ ସ୍କୁଲରେ ଯୋଉ ବୁଝିବ କାହା ବୁଦ୍ଧିରେ, ମାଷ୍ଟର ବୁଦ୍ଧିରେ ନା ମାଷ୍ଟର ବୁଝିଦେବ ଏ ପ୍ଲସ ବି ହୋଲସ୍କାର ଏମିତି ଗୁଣା ହେଲା ରେ ଏମିତି ହେଲା ରେ ସେମିତି ହେଲା ରେ ବୁଝିଦେଲ, ତାପରେ ତୁମେ ସେଇଟା ଲେଖିଦେବ ପ୍ରାକ୍ଟିସ କରିବ ତୁମର ହେଇଗଲା। ଏଠି ପାଠ କ'ଣ, ସାଧୁଗୁରୁ ତୁମକୁ ଜ୍ଞାନଟା ଦେଇଦେବେ କିନ୍ତୁ ଏ ଯୋଉ ଆତ୍ମାନୁଭୂତିଟା ତୁମେ ନିଜେ କଲେ ହିଁ ପ୍ରାପ୍ତ, ସେଟା ନକଲେ ତୁମେ ହବନି। ତୁମେ ଖାଲି ଖାଲି କହିବ ଗୁରୁ ବୈଷ୍ଣବ କୃପା କରନ୍ତୁ, ଗୁରୁ ବୈଷ୍ଣବ କୃପା ହେଲା ଏହା ପରେ ତୁମକୁ ସୂତ୍ର ଧରେଇଦେଲେ ସବୁ କହିଦେଲେ, ତୁମକୁ ସେଟା କରିବାକୁ ପଡ଼ିବ। ଏ କଥା ପଡ଼ିଛି ନା, ଭଗବାନ ଯୋଜନା ଯୋଜନା କିଛି କରିବାକୁ ପଡ଼ିବନି, ସେ ସବୁ ଯୋଜନା କରିକି ତୁମକୁ କୃତାର୍ଥ କରିବେ। ଆମେ ବହୁତ ଓରିଡ଼ି ହେଉଛୁ, ଆମର ଏମିତି ହେଇପାରିଲାଣି ସେଠି ପାଇଲାଣି, ମାନେ ଏଇଟା କ'ଣ କରିବା ଦରକାର, କେମିତି ମଠ ଚାଲିବ, କେମିତି କ'ଣ ହବ, କିଛି ଆମର ବ୍ୟସ୍ତ ହେବା ଦରକାର ନାହିଁ। ଜୀବନର କୌଣସି ମୁହୂର୍ତ୍ତରେ କେହି ବ୍ୟସ୍ତ ହେବା ଦରକାର ନାହିଁ, କୌଣସି ମୁହୂର୍ତ୍ତରେ। ଏଟା ସୁରବୀରମାନଙ୍କର ରାସ୍ତା, ଯଦି ଭକ୍ତି ତୁମେ ତିଳକ ଲଗାଉଛ, ଭଗବାନଙ୍କର ଭଜନ କରୁଛ, ଯୁଦ୍ଧ କରିବା ଶିଖ ଜୀବନରେ, ଜୀବନ ଯୁଦ୍ଧରେ ପରାସ୍ତ ହୁଅନି ଶିଖ, ତୁମର କିଛି ଲାଭ ହବ ନା କିଛି ଲସ୍ ହବନି, ବହୁତ କିଛି ଗେନ୍ କରିବ ଜୀବନରେ। ତୁମେ କେହି ଭାବନି ପ୍ରଭୁପାଦ ସତ୍ୟ ଜଣେ ଶୁଦ୍ଧ ଭଗବାନଙ୍କର ଶୁଦ୍ଧ ଭକ୍ତ, ଆମେରିକାରେ ଯାଇକି ତୁମେ ଟ୍ରେନ୍ରେ ଦେଖୁଛ ଟ୍ରେନ୍ ଫଟୋ ଅଛି, ମେଟ୍ରୋ ଟ୍ରେନ୍ ତାଙ୍କର ଯେଉଁ ଆମେରିକା ଆମେରିକାନ୍ ଯେଉଁ ମେଟ୍ରୋ ଗୁଡ଼ାକ ଭାରି ଫାଷ୍ଟ ମେଟ୍ରୋ, ସେଥିରେ ତୁମେ ତ ଟିକେଟ୍ ଖଣ୍ଡେ କାଟିକି ଯିବ, ପ୍ରଭୁପାଦ ମାର୍କେଟ୍ ବି ସେ ମେଟ୍ରୋରେ ଯାଆନ୍ତି। ଯିଏ ଗଲେ ବୃନ୍ଦାବନ ଲୋକ ସେ ଆସିକି ଏଠି ଯାଇକି ଆପଣ ଇଣ୍ଡିଆନ୍ ଷ୍ଟୋର୍ ମାନଙ୍କୁ ଯିବାକୁ ପଡ଼ିବ, ଏଇ ବାଲି ଫାଲିରେ ଯେଉଁ ମୁଁ ଜାଣେ ତାଙ୍କୁ ପଚାରେ, ଆମର ଇଣ୍ଡିଆନ୍ ଜିନିଷଟା ସେଠି ମିଳେନି ନା, ଯେଉଁ ହର ଡାଲି ମୁଗ ଡାଲି ତାଙ୍କ ଦେଶରେ ଯେଉଁ ମୁଗ ଡାଲି ଗୁଡ଼ା ଆପଣ ଖାଇପାରିବେ, ଆମ ଗନ୍ଧ ହବ ତାଙ୍କୁ ଭଲ ଲାଗେ, ଆମେ ଏଇଟା ପାଠରେ ବି ଛୁଇଁପାରିବେନି, ତାଙ୍କର ଗୋଟେ କେମିତି କେମିତି ଆମେ ଏଇଟା ଖାଇନେ ନା, ଆମ ଜିନିଷ ତାକୁ ଭଲ ଲାଗିବନି, ଆମର ଯେଉଁ କୋବି ବି ଗୁଡ଼ାକ ତାଙ୍କ ଦେହରେ ତାଙ୍କୁ ଗନ୍ଧ ହବ ତାଙ୍କୁ, ସେମାନେ ଖାଇବେନି, ତାଙ୍କର ତାଙ୍କ ଆକ୍ୱାଣ୍ଟେଡ଼ ହେଇଯାଇଛନ୍ତି ଖାଦ୍ୟ ସବୁ ଅଲଗା। ସେ ଗୋଟେ ଇଣ୍ଡିଆନ୍ ଲୋକଟା ଆସି ସବୁବେଳେ କ୍ଷୀର ପାଇଁ ଆସିବ ଆମ ଫାର୍ମକୁ, ସେ ରାସେଶ୍ୱର ମନ୍ଦିରକୁ ଆସେ, ସାଉଥ ଡେଙ୍ଗା ହେଇକି ଲୋକ ସ୍ୱାମୀଜୀ ସ୍ୱାମୀଜୀ ଆସି କହିବ କ୍ଷୀର ପାଇଁ ଆସିବ, ତାକୁ ନେଇକି ରଖିବ 15 ଦିନ ଲେଖା ସେ କ୍ଷୀରକୁ, ତାକୁ ବରଫ ଫ୍ରିଜରେ ମାରିଦେବ, ସେ କ୍ଷୀର ସେଇଟାକୁ ଗରମ କରି ଖାଇବାକୁ ଦେବ, ମାନେ ଏଇଟା ଏମିତି କେମିତି କରୁଛ କହିଲା, କ'ଣ କରେ ଏଠି କ୍ଷୀର ନାହିଁ, ତାକୁ ହିନ୍ଦୀରେ କଥାବାର୍ତ୍ତା କରେ ଇଂଲିଶରେ କଥାବାର୍ତ୍ତା କରେ, ତାକୁ ପଚାରେ ସବୁ ଇଣ୍ଡିଆନ୍ ଜିନିଷ ମିଳୁଛି ଏଠି, ନାଇଁ ମହାରାଜ ଏସା ନାହିଁ, ଆମକୁ ଜାନା ପଡ଼ତା ହେ ବହୁତ ଦୂର ଜାନା ପଡ଼ତା ହେ 60 କିଲୋମିଟର 70 କିଲୋମିଟର ୱିକ୍ଲି ଆମେ ଯାତେ ସବୁ ଇଣ୍ଡିଆନ୍ ଷ୍ଟୋର୍ ଚଲାତେ, ଓଡ଼ିଆ ଇଣ୍ଡିଆ ଲୋକ ଗୁଡ଼ା ତା ହେଙ୍ଗୁ ଖାଇବା ଦରକାର, ସେ ହଳଦୀ ଦରକାର, ତାର ହଳଦୀ ଫଳଦୀ ଯାହା ସବୁ ଇଣ୍ଡିଆନ୍ ଷ୍ଟୋର୍କୁ ଯିବାକୁ ପଡ଼ିବ। ପ୍ରଭୁପାଦ ଇଣ୍ଡିଆନ୍ ଷ୍ଟୋର୍ ମାନଙ୍କୁ ଯାଉଥିଲେ, ଆମେ ତାଙ୍କ ଜିନିଷ ଖାଇପାରିବେନି, ତାଙ୍କର ସବୁ ଅଧୁ ଦରକାର, ସେ ଆଳୁଟାକୁ ସିଝେଇ ଦେବେ, ସେ ତାର ସେ କଞ୍ଚା ସେ କ'ଣ ତାଙ୍କ ମିଲ୍କ ପ୍ରଡକ୍ଟ ପକେଇଦେବେ ବୋଧେ ସେ ଖାଇଦେବେ, ତାଙ୍କର ସେଟା ତାଙ୍କର ତାଙ୍କର ବଞ୍ଚନ୍ତି ସେମିତିଆ, ଆମେ ସେଟା ଖାଇପାରିବେନି। ଏ ଫ୍ରୁଟ୍ସଟା କାଟି ପକେଇଲେ ତା ଦେହରେ କ'ଣ ସେ ଦେବେ, ବିଟ ଲୁଣ ପକେଇଦେବେ ଆଉ ବ୍ଲାକ୍ ପେପର୍ ପକେଇଦେବେ, ଦହି ପକେଇଦେବେ, ଗୋଳେଇ ଖାଇଦେବେ, ସରିଲା ତାଙ୍କର ହେଇଗଲା, ଖାଲି ଆଳୁ ଗୁଡ଼ା ସିଝେଇଦେବେ ତା ଦେହରେ ଲୁଣ ପକେଇଦେବେ ଖାଇଦେବେ, ସେଟା ତ ଖାଇବନି। କାରଣ ଯଦି ଆୟୁର୍ବେଦ ହିସାବରେ ଦେଖିବା ଆହାରଟା ବଡ଼ ଜିନିଷ ନୁହେଁ, କିନ୍ତୁ ଶରୀରଟାକୁ ଜଣଙ୍କୁ ଜଣଙ୍କ ଶରୀରଟା ଗୋଟେ ପ୍ରାର୍ଟିକୁଲାର ପ୍ଲେସ୍ରେ ଜନ୍ମ ହେଉଛି, ଯେମିତି ଆମେ ଜଣେ ଭୁବନେଶ୍ୱର ଜନ୍ମ ହେଇଛି, ଭୁବନେଶ୍ୱର ଜଳରେ ଆଇରନ୍ ଅଂଶ ଅଛି, ତେଣୁ ସେ ଭୁବନେଶ୍ୱର ଯିଏ ଜନ୍ମ ହେଲା ତାର ଜନ୍ମରୁ ତା ଶରୀରରେ ଆଇରନ୍ ଅଂଶଟା ଅଧିକା ରହିଲା। ସମୁଦ୍ରକୂଳ ଯିଏ ଜନ୍ମ ହେଲା ସେଠି ସେ ସମୁଦ୍ର ଜଳଟା ହେଲା ଲୁଣିଆ, ସେ ସେଠି ଖାର ଜଳଟା ରହିଲା, ତା ବଡ଼ରେ ଆଇରନ୍ ଅଂଶଟା ଅଧିକା ରହିଲା, ତେଣୁ ସେଠିକାର ନିୟମ ହେଲା ସେଇଠି ସେଇ ଜମିରେ ଆୟୁର୍ବେଦର ନିୟମ ହେଲା ସେଇଠିକାର। ଏଭଳି ଗୋମାତା ବି ପଶୁପକ୍ଷୀ ବି ଯିଏ ଯେଉଁ ଏରିଆରେ ଅଛନ୍ତି ଯେମିତି ରହିଛନ୍ତି ତାଙ୍କୁ ସେଇଠି ବଞ୍ଚିବାକୁ ଦିଅ। ଆମର ଆଜି ରୋଗ ହେବାର ଗୋଟେ ବହୁତ ବଡ଼ କାରଣ ହେଇଗଲା, ମୁଁ ଯେ ଆୟୁର୍ବେଦରେ ଦେଖୁଥିଲି ରୋଗ ହେବାର ବଡ଼ କାରଣ ହେଇଗଲା, ଆମେ ହେଲେ ଯେମିତି ଆମର ଦେଶ କ'ଣ ଓଡ଼ିଆ, ଆମେ ଓଡ଼ିଶା ଲୋକ, ଓଡ଼ିଆ ଲୋକ କ'ଣ ଖାଇବା ଦରକାର, ଅନ୍ନ ଖାଇବା ଦରକାର, ପଖାଳ ଖାଇବା ଦରକାର, ଯାହା ଖାଉଛ ତୁମେ ଖାଇବା ଦରକାର, ତୁମେ ରୁଟି ତୁମର ଆହାର ନୁହେଁ, ତୁମେ ରୁଟି ଖାଇପାରିବନି। ମୁଁ ଛୋଟବେଳେ ମନେ ରଖିଛି
ଯାହା ଘରେ ଖାଇବା ନଥାଏ ସେ ରୁଟି ଖାଆନ୍ତି, ଅଟା ଖାଇଛି ସବୁଠୁ କମ ପଇସା, କି ଅଟା କି ଖାଆନ୍ତିନି, ବର୍ତ୍ତମାନ ଷ୍ଟାଇଲ ହେଇଗଲା କାହିଁକି ସବୁ ଚେଞ୍ଜ କଲେ ନା, ତୁମେ ତ ଚେଞ୍ଜ କରିବ, ତୁମେ ବାଧ୍ୟ କି ଜମିରେ ସାର ପକେଇଲେ, ସାର ପକେଇଲେ ତୁମ ଡାଇବେଟିସ ହେଲା, ପ୍ରକୃତି ତୁମେ ଭାଙ୍ଗିଲେ ଗୋଟେ ନିୟମ ମାନେ ତୁମେ ଆର୍ଟିଫିସିଆଲ ଲାଇଫ ତୁମକୁ ମେଣ୍ଟେନ କରିବାକୁ ପଡ଼ିବ, ଆୟୁର୍ବେଦର ନିୟମ ହେଲା ତୁମେ ଯେମିତି ଶରୀର ତୁମର ଯେଉଁ ଖାଦ୍ୟ ନେଇକି ତୁମେ ବଞ୍ଚିଛ ସେଇ ଖାଦ୍ୟଟା ଖାଅ, ତୁମେ ଚେଞ୍ଜ କରନି କିଛି, ଯଦି ତୁମେ ଅର୍ଣ୍ଣ ଖାଉଥିଲ ଛୁଆଟି ବେଳୁ ଅର୍ଣ୍ଣ ଖାଅ, ଚେଞ୍ଜ କରିବ ମାନେ ତୁମ ବଡି, କାରଣ ବଡିଟା ସେଥିରେ ତୁମ ମା କଣ ଖାଇଥିଲା, ଅର୍ଣ୍ଣ ଖାଇଥିଲା, ତୁମେ ତୁମେ ତୁମ ସେ ତାଙ୍କର ତାଙ୍କର ରଜ ବିଜୁରେ ଆମେ ଜନ୍ମ ହେଇଛେ ନା, ସେ ଚେଞ୍ଜେସ ଆମ ଲାଇଫରେ ଆସିଛି, ଆଜି ଆସିଛି କାରଣ ଆମେ ଗୋଟେ ଆର୍ଟିଫିସିଆଲି ସମାଜରେ ସବୁ ତ ବଦଳିଗଲା, ଆମେ ଆର୍ଟିଫିସିଆଲି ବଞ୍ଚୁଛେ, କିନ୍ତୁ ସେଠୁ ଶରୀର ସୁସ୍ଥ ରହିବନି, ଆମେ ସେ ପୂର୍ବ ଇଣ୍ଡିଆନ ଷ୍ଟୋରକୁ ଯାଉଥିଲେ, ସେ ଛତାର ଧରିଥିବେ ଆଉ ସେଟା କେତେ ବରଫ ପଡ଼େ, ସେ ଖରା ନାହିଁ କିନ୍ତୁ ବରଫ ପଡ଼ିବ, ପୂର୍ବତ ସେ ଛତାର ଏମିତି ହାତରେ ଧରିଥିବେ, ପୂର୍ବତନ ସେଠୁ ଫଟୋ ଅଛି, ସେ ବିଦେଶୀ ସେମାନେ ଏମିତି ତଳେ ବସିଛନ୍ତି, ତଳେ ମାନେ ପୁରା ଏମିତି ବସନ୍ତି, ବୟସ୍କ ଲୋକମାନେ ସେ ବସିଛନ୍ତି, କିଛି ତାର ଫିଲିଙ୍ଗସ ନାହିଁ, ପୁରା ନ୍ୟାଚୁରାଲ, କୌଣସି କେହି ଜାଣିପାରନ୍ତିନି, ଏତେବେଳେ ଜଣେ ମହାତ୍ମା ଭଗବାନଙ୍କର ଲୋକ, ତାର କୌଣସି ଜିନିଷ ନାହିଁ, ସମସ୍ତଙ୍କୁ ହସିବେ, ଯେଉଁଠି ବାର ସେଠି ବସିବେ, ଯେମିତି ବାର ସେଠି କାମ କରିବେ, ଜୀବନଟା କୌଣସ ଏ କଥା ଭଗବତ ଇଚ୍ଛାରେ ଭଗବାନ ତାଙ୍କୁ ଯେମିତି ନଉଥିଲେ ସେମିତି ଚାଲିଥିଲେ, ପୂର୍ଣ୍ଣ ଶରଣାଗତ ଆତ୍ମା ନହେଲେ ଭକ୍ତିର ସାଗର ଭିତରେ, ଭକ୍ତିର ତଟକୁ ଯାଇପାରିବେନି, ସାଗର ଭିତରେ କ'ଣ ବୁଡ଼ିବା ଆମେ, ଏଠି କିଛି ସ୍ୱତନ୍ତ୍ରତା ରହିବନି, ତୁମର ଜ୍ଞାନ ବହୁତ ଥାଉ, ତୁମେ ବହୁତ ଦକ୍ଷ ହେଇଥାଉ, ତୁମେ ଯାହା ବି ଜାଣିଥାଉ, ମନେ ରଖ କୃଷ୍ଣ ହେଉଛନ୍ତି ସର୍ବତନ୍ତ୍ର ସ୍ୱତନ୍ତ୍ର, କୃଷ୍ଣଙ୍କର ବିଚାରଟାକୁ, କୃଷ୍ଣଙ୍କର ସ୍ଥିତିରେ ଗୋଟେ ଚୈତନ୍ୟ ମହାପ୍ରଭୁଙ୍କ ବିଚାର ବୁଝିବାକୁ ପଡ଼େ, କାରଣ ସେ ହେଉଛନ୍ତି କୃଷ୍ଣ, ଆଉ କାହା ମତ ହିସାବରେ ତୁମେ ବୁଝିପାରିବନି, ମହାଭାରତ ମତ ହିସାବରେ ବୁଝିପାରିବନି, ଗୀତାର ମତ ହିସାବରେ ବୁଝିବେନି, ସବୁ କଥା ଅଛି ନା ଗୀତାରେ, ସବୁ ଜିନିଷ ରହିଛି, କିନ୍ତୁ ଜଣଙ୍କ ମତ ହିସାବରେ କୃଷ୍ଣଙ୍କୁ ବୁଝିବାକୁ ପଡ଼ିବ, ସେ ହେଉଛନ୍ତି ଚୈତନ୍ୟ ମହାପ୍ରଭୁ, ସେ ନିଜେ କୃଷ୍ଣ, ରାଧା ଭାବ ଧରିକି ଆସିଛନ୍ତି, ସେ ଯାହା କହିଛନ୍ତି ସେଇ ପଏଣ୍ଟରେ ତୁମକୁ ବୁଝିବାକୁ ପଡ଼ିବ, ଅଲଗା ପଏଣ୍ଟରୁ ପୁରା କ୍ଲିଅର ଆଇଡିଆ ଆସିବନି, ସେଥିପାଇଁ ଗୋଡ଼ ଗୋଡ଼ ଧାରାଟା ହେଉଛି ଗୋଟେ ବୋନାଫାଇଡ୍ ଧାରା, ସବୁଠୁ ବେଷ୍ଟ ବେଷ୍ଟ ଆଉ ବୋନାଫାଇଡ୍ ପରମ୍ପରା ହେଉଛି, କାରଣ ମହାପ୍ରଭୁ ଏଇ କଳି ଯୁଗରେ ମଣ୍ଡିତ କରିଛନ୍ତି ତାଙ୍କର ଇଚ୍ଛା, ସେଥିପାଇଁ ମହାପ୍ରଭୁ ଯେଉଁ ପ୍ରାର୍ଥନା ଗୁଡ଼ାକ ମହାପ୍ରଭୁଙ୍କର ଦେଖ, ହେ ଦେବ ହେ ଦୈତ ହେ ଭୁବନ ଏକ ବିନ୍ଦୁ, ମହାପ୍ରଭୁ ସେଇ ପ୍ରାର୍ଥନା କହିଲେ, କେବେ ଆପଣ ମୋତେ କୃପା କରିବେ, କ'ଣ ଆପଣଙ୍କର ଇଏ ସବୁ ସେଇ ଭଗବାନଙ୍କ ଇଚ୍ଛା, ବିପକ୍ଷ ଦୋଷରୁ ଏଠି କହୁଛନ୍ତି ନା, କେଉଁ କଥା ମୁଁ ଠିକ ପଳେଇ ଆସିଥିଲି, ତୋ ଭଗବାନ କଥା ମନେ ପଡ଼ିଗଲା, ହଁ ଭଗବାନ ଏଇ ଶିବଜୀଙ୍କ କଥା ମନେ ପଡ଼ିଲା, ଭଗବାନ ଯୋଜନା କରିବେ କୁଆଡ଼େ ଯାଇକି ଇଣ୍ଡିଆନ ଷ୍ଟୋରରୁ, କେମିତି କ'ଣ ଆଣିବେ, କେଉଁଠି ଜଗନ୍ନାଥ ଆସିଲେ, କେମିତି ସେ ଶ୍ୟାମ ସୁନ୍ଦର ପ୍ରଭୁ ଆସିଲେ, କାଲି ଗୋଟେ ଲେକ୍ଚର ଶୁଣୁଥିଲି, ଆଜି ତ ସକାଳୁ ଶୁଣୁଥିଲି ଆଉ, ପ୍ରଭୁପାଦଙ୍କ ଡିସାପିଅରାନ୍ସ, ଏ ଯେଉଁ ଭକ୍ତିଆ ଠାକୁରଙ୍କ ଡିସାପିଅରାନ୍ସ ଲେକ୍ଚରରେ ପ୍ରଭୁପାଦ ସେ କଥା କହୁଛନ୍ତି, ମୁଁ ଗ୍ରସ୍ତ ଥିଲି, ମୁଁ ଖାଲି ଟିକେ ସିରିୟସ୍ ହେଲି, ଭକ୍ତି ବିଶ୍ୱନାଥ ଠାକୁରଙ୍କ କମେଣ୍ଟ୍ରି ପଡ଼ିକି, ମୁଁ ଖାଲି ଟିକେ ସିରିୟସ୍ ହେଲି, ମୋ ଗୁରୁଦେବ ସବୁ ବ୍ୟବସ୍ଥା କରିଦେ, ତୁମମାନଙ୍କୁ ସବୁ ପଠେଇଛନ୍ତି, ଆଉ ମୁଁ ଗୋଟେ ବୟସ୍କ ବ୍ୟକ୍ତି, ମୋ ଆଜି ସେ କୋର୍ଟରେ ମୁଁ ଦେଖୁଥିଲି, ପ୍ରଭୁପାଦ କହୁଛନ୍ତି ବଢ଼ିଆ କଥା କହୁଛନ୍ତି, ମୁଁ ଗୋଟେ ଅତ୍ୟନ୍ତ ପରିପକ୍ୱ ଅବସ୍ଥାରେ, ଯେଉଁ ଓଡ଼ିଆରେ କୁହାଯିବ ବାର୍ଦ୍ଧକ୍ୟର ପରିପକ୍ୱ ଅବସ୍ଥାରେ ମୁଁ ଆସେ, କୌଣସି ସମୟରେ ମୁଁ ସର ଛାଡ଼ି ଦେଇପାରେ, କିନ୍ତୁ ମୋର ବିଶ୍ୱାସ ଅଛି ଏ ଆମେରିକାନ ପିଲାମାନେ ଏ ମୁମେଣ୍ଟକୁ ପୁଷ୍ କରିକି ନେବେ, କାରଣ ମୋ ଗୁରୁଦେବ ପ୍ରଭୁପାଦ ଗୋଟେ ଫଟୋ ଦେଖାଉଛନ୍ତି, ସେଠି ଠାକୁରଙ୍କର ଭକ୍ତିନାଥ ଠାକୁରଙ୍କର ଫଟୋ ଅଛି, ଇଏ ଯେମିତି ବସିଛନ୍ତି ସେମିତି ସେ ବସିଥିଲେ, କେଉଁଠି ପୁରୀର ଆମର ଯେଉଁ ପୁରୁଷୋତ୍ତମ ଗୌଡ଼ିଆ ମଠ ଅଛନ୍ତି ନା କ'ଣ ମଠଟା, ଆମର ତୋଟା ଗୋବିନ୍ଦ ତୁମର ଯେଉଁ ଗୌଡ଼ିଆ ମଠ, ପୁରୁଷୋତ୍ତମ ଗୌଡ଼ିଆ ମଠ, ସେଇଟା ଠାକୁର ସେଠି ରୁହନ୍ତି ନା, ଚଟକ ପର୍ବତ ପାଖରେ ଭକ୍ତିନାଥ ଠାକୁର ରୁହନ୍ତି, ତାଙ୍କ ଭଜନ କୁଟୀର ଅଛନ୍ତି, ସେଠି ଥିଲା ଗୋଟେ ପ୍ରଭୁପାଦ ଚିଠି ଲେଖିଥିଲେ, ପ୍ରଭୁପାଦ ମୁଁ ଚିଠି ଲେଖିଥିଲି, ଗୁରୁଦେବ ମୋତେ ସେ କଥା କହିଲେ ଯେ ତୁମେ ଏ ଚୈତନ୍ୟ ମହାପ୍ରଭୁର ବାଣୀକୁ ପୁଷ୍ କର ବିଦେଶରେ, ଆଉ ମୁଁ କିଛି ନାହିଁ, ମୁଁ ସିମ୍ପୁଲ ଟ୍ରାଏ କଲି, ଆଉ ଦେଖ ଆଜି ଏତେ ଆମେରିକାନ ଲୋକମାନେ, ଏଇଟା ଛୋଟ ଜିନିଷ ନୁହେଁ, ଏଇଟା ବିଶ୍ୱର ଯଦି ସବୁଠୁ ବଡ଼ କିଛି ବିପ୍ଳବ ଥାଏ, ବିଶ୍ୱର ସବୁଠୁ ବଡ଼ ବିପ୍ଳବୀ ଏଠି ଆଉ ଦିନେ ଜଗତରେ ଇସ୍କନ, ଆଉ ଏଥିରେ କେତେ କର୍ଣ୍ଣଧାର ଆସିବେ ଚାଲିଯିବେ, କିନ୍ତୁ ପ୍ରଭୁପାଦଙ୍କୁ ସବୁବେଳେ ରଖାହବ, କାହିଁକି ସେ ଯେଉଁ ଏଇଟା ଗୋଟେ ବିପ୍ଳବ ଜଗତରେ ବର୍ତ୍ତମାନ ଯେଉଁ ବିଭତ୍ସ କାଣ୍ଡ ଚାଲିଛି, ଦେଶ ଦେଶ ଭିତରେ, ସ୍ୱାମୀ ସ୍ତ୍ରୀ ଭିତରେ, ପରିବାର ଭିତରେ, ରାଜନୀତି ଭିତରେ, ସବୁଥିରେ ଗୋଟେ ବିଭତ୍ସ କାଣ୍ଡ, ସ୍ନେହ ନାହିଁ, ମମତା ନାହିଁ, ଈଶ୍ୱର ଚିନ୍ତନ ନାହିଁ, ସବୁ ଗୋଟେ କୃତ୍ରିମର ଗୋଟେ ବାତାବରଣରେ, କେହି କାହାକୁ ଭଲ ପାଉନାହାନ୍ତି, ଯେଉଁ ଆଉଟ୍ ସୋ ସବୁ ଚାଲିଛି, ତା ଭିତରେ ଗୋଟେ ପ୍ରେମର ସମ୍ବାଦକୁ ବିଦେଶରୁ ଆଣିବା ବହୁତ ବଡ଼ ଜିନିଷ, ଦେଖି ଜଗତରେ ବୁଝିପାରିବେନି ଲୋକ କି, କେହି ବୁଝିପାରିବେନି, ସେ ସେ କୃପା କଲେ ଯିଏ କୃପା କଲେ ସେ ବୁଝିପାରିବେ। ଏଇଟା ଗୋଟେ ବଡ ବିପ୍ଳବ ସେ କରିଛନ୍ତି, ପ୍ରବାସୀ କଥା କହୁଛନ୍ତି। ମୋତେ ଗୁରୁଦେବ କହିଲେ ଆଉ ମୋ ଗୁରୁଦେବ ସବୁ ବ୍ୟବସ୍ଥା କରିଛନ୍ତି, ମୁଁ ଅତ୍ୟନ୍ତ ପରିପକ୍ୱ ଅବସ୍ଥାରେ ଆସିଛି, ଯେକୌଣସି ସମୟରେ ମୁଁ ଚାଲି ଯାଇପାରେ। ଆଜି ସେଇଟା ପଢ଼ୁଥିଲି, ମୁଁ କେତେ କିଏ ପଠେଇଛି ମୁଁ ସେଇଟା ପଢ଼ୁଥିଲି। ସେ କିଏ ଜଣେ କହୁଛନ୍ତି ପ୍ରଭୁପଦ କାହାକୁ ଜାପାନ ନା କ'ଣ ପଠାଉଛନ୍ତି, ସେ କହୁଛନ୍ତି ମୁଁ କୀର୍ତ୍ତନ କଥାରେ ଜାଣିଟି କ'ଣ କରିବି, କେହି ନା କେହି ଲୋକ ନାହାନ୍ତି। ପ୍ରଭୁପଦ କହୁଛନ୍ତି ଆମେ ଠାକୁରଙ୍କ ପାଇଁ କୀର୍ତ୍ତନ କରୁ, ଭଗବାନ ପାଇଁ ଆମେ କୀର୍ତ୍ତନ କରୁ। ତୁମେ ଜାଣ ମୁଁ 26 ଏଭିନ୍ୟୁରେ ପ୍ରଭୁପଦ ନିଜେ କହୁଛନ୍ତି, ତୁମେ ମୋ କଥା ଚିନ୍ତା କର, ମୁଁ ଯେତେବେଳେ ଏକୁଟିଆ ଆସୁଥିଲି ଏକୁଟିଆ ବସିକି ହଡ଼ତାଳ, ମୋ କଥାରେ କିଏ ଥିଲା? ତୁମେ କେବଳ ଯାଅ ଷ୍ଟ୍ରିଟ୍କୁ କୀର୍ତ୍ତନ କର, ଏତେ ସ୍ପିରିଟେଡ୍ ମାନେ ବୈକୁଣ୍ଠ ଜଗତର ଲୋକ ନା ଭଗବାନ କୃଷ୍ଣ ଜଗତର ଲୋକ, 70 ବର୍ଷ ବସି କାହାକୁ ବସିବାକୁ ଦେଉନଥିଲେ, ସବୁ ସ୍ପିରିଟ ଯା। ସେ କହୁଛନ୍ତି କେହି କେହି ଶୁଣୁନାହାନ୍ତି, କେହି ଆମକୁ ଅନଉନାହାନ୍ତି, ଆମ ଆଡ଼କୁ କେହି ଅନଉନାହାନ୍ତି, କେହି ବହି ନେଉନାହାନ୍ତି, କେହି ଗୋଟେ କୀର୍ତ୍ତନ ଶୁଣୁନାହାନ୍ତି, ଆମେ କ'ଣ କରିବୁ? ପ୍ରଭୁପଦ କହିଲେ ମୁଁ ଯେତେବେଳେ ଆସିଥିଲି 26 ଏଭିନ୍ୟୁରେ ମୋ କଥାରେ କିଏ ଥିଲା? ଏ କୃଷ୍ଣ ଆମର ସିନ୍ସିରିଟି ଦେଖୁଛନ୍ତି, ଆମେ କୃଷ୍ଣ ପାଇଁ କରୁଛେ, ତୁମେ ଯାଅ, ତୁମେ ମୋ ଏକ୍ସାମ୍ପଲ ଦେଖ, ମୋ କଥାରେ କିଛି ନଥିଲା। ପ୍ରଭୁପଦ କହୁଛନ୍ତି ସିଙ୍ଗିଲ କ'ଣ ଗୋଟେ ବଢ଼ିଆ କହୁଛ, ଇଂଲିଶରେ କହୁଛନ୍ତି ମାନେ ଏକାକୀ, ମୁଁ ହେଉଛି ଏକାକୀ ନାୟକ ଥିଲି, ଯେମିତି ଏକାକୀ ଡ୍ରାମା କରନ୍ତି, ମୁଁ ୱାନ୍ ଆକ୍ଟର। ପ୍ରଭୁପଦ କହୁଛନ୍ତି ମୁଁ ଏକାକୀ ଥିଲି, ମୁଁ କୁକିଂ କରୁଥିଲି, ମୁଁ ୱର୍ସିପିଂ କରୁଥିଲି, ମୁଁ ଚାଣ୍ଡିଂ କରୁଥିଲି, ମୁଁ ଟ୍ରାନ୍ସଲେସନ କରୁଥିଲି, ମୋ ଭାରତ କେହି ନଥିଲେ। ଆଉ ମୁଁ ବିଦେଶୀ, ମୁଁ ଜଣେ ବିଦେଶୀ, କିନ୍ତୁ ତୁମେ ହେଉଛି ତୁମର ଏଇଟା ଦେଶ, ତୁମେ କାହିଁକି କରିବନି? ଏମିତି 70 ବର୍ଷ ବୟସରେ ଏମିତି ଯୁବକ ଗୁଡ଼ାକ ପୁଷ୍ କରିଦେଉଥିଲେ। ଚଲ ତୁମେ ମୋ ଉଦାହରଣ ଦେଖ, ମୋ ଗୁରୁ ମୁଁ କିଛି ଧରି ଭାରତରୁ ଆସିନି, ମୁଁ ତୁମ ଦେଶର ଗୋଟେ ବିଦେଶୀ ଲୋକ, ମୁଁ ଯଦି ଏତିକି କରିପାରିବ ତୁମେ କାହିଁକି କରିପାରିବନି? ଆମର ମାନସିକ ବଳ ଦୁର୍ବଳର ଗୋଟିଏ କାରଣ, ଆମର କିଛି ଇଚ୍ଛା ଅଛି ସେଇଟା ହିଁ ତୁମ ବେକଟାକୁ ମୋଡ଼ିଦେବ। ଯେମିତି କୁହନ୍ତି ତୋ ବେକଟାକୁ ମୋଡ଼ିଦେବି, ପରମାର୍ଥରେ ତୁମ ବେକଟା ମୋଡ଼ି ହେଇଯିବ ଯେତେବେଳେ ତୁମର ନିଜର କିଛି ଗୋଟେ ଇଚ୍ଛା ରହିଛି, ମୁଁ ଏଇଟା କରିବି, ଏଇଟା ଗୋଟେ ହେବି, ଏଇଟା ହବ, ଗଲା ତୁମ ବେକ ମୋଡ଼ିବ କୃଷ୍ଣ। ଆଉ ସିଏ ତୁମ ପାଇଁ ଯୋଜନା କରୁଛି, ତୁମେ କାହିଁ ଇଚ୍ଛା କରୁଛ? ସକ୍ସେସ୍ କେବେ ହେଇପାରିବନି। ଆଉ ସେଇଟା ଯଦି ବି ତୁମେ ଆର୍ଟିଫିସିଆଲ ତାକୁ ଟ୍ରିକି କରିକି ତୁମ ବୁଦ୍ଧି ଜ୍ଞାନ ବଳରେ କରିକି ନେଇଗଲ, ଯେଉଁଦିନ ହେଲେ ତୁମକୁ ଝୁଣ୍ଟିବ ସେଠି, ସେଇଟା କୃଷ୍ଣଙ୍କ ଇଚ୍ଛା ନୁହେଁ, ଭଗବାନଙ୍କ ଇଚ୍ଛା। ବିପକ୍ଷ ଦୋଷ ସେଇଟା ଏଇ ଇଚ୍ଛା କଥା କାହିଁ ମନେ ପଡ଼ିଗଲେ କି ଶିବଙ୍କ ପାଇଁ? ଶିବ କଥା ପୂର୍ବତ ସାଙ୍ଗେ ସାଙ୍ଗେ ପାର୍ଶ୍ୱପତି ଅଧ୍ୟୟ ଭଗବାନ ଅର୍ଜୁନ ପାଇଁ ସବୁ ବ୍ୟବସ୍ଥା କରିଥିଲେ ନା। ବଣରେ ବ୍ୟାସଙ୍କୁ ଭେଟିଲେ, ବ୍ୟାସ ମନ୍ତ୍ର ଦେଇଦେଲେ, ସେଇଟା କାରଣ ତାଙ୍କୁ ବିରାଟପୁରରେ ତାଙ୍କୁ ରହିବାକୁ ପଡ଼ିବ ନା, କ'ଣ ସ୍ତ୍ରୀ ନୁହେଁ କି ପୁରୁଷ ନୁହେଁ, ନପୁସ୍କ ହେଇକି ରହିବାକୁ ପଡ଼ିବ, ସ୍ୱର୍ଗକୁ ଯିବାକୁ ପଡ଼ିବ, ସ୍ୱର୍ଗର ନିବାତ କବଚ ହେଣେ ଉତ୍ପାଦ କରି ସେ ଅସୁରକୁ ମାରିବାକୁ ପଡ଼ିବ, ଭଗବାନ ସବୁ ବ୍ୟବସ୍ଥା କରିଦେଉଛନ୍ତି ନା। ଆଉ ଭାଗବତ ଗୀତା ମହାଭାରତ ତୁମେ ଯାହା ପଢ଼, ତା ଦେହରେ ଗୋଟିଏ ପଏଣ୍ଟକୁ ଯଦି ଆସିପାରିଲ ତୁମେ ସୁଖରେ ରହିବ। ସେ ପଏଣ୍ଟ ହେଲା ଏହା, ଏ ଜୀବନଟାକୁ କ'ଣ ସେ ଗୋଟେ ଭଲ ଭଜନ ଥିଲା ଆମ ମାନେ, ଆପଣ ମୋ ଜୀବନର ନାବିକ ହୁଅନ୍ତୁ, ମୋତେ ପାରି କରିଦିଅନ୍ତୁ। ସେ ତାଙ୍କୁ ନହେଲେ ପାରିବନି, ଠକିଯିବ, ବହୁତ କମ୍ପ୍ଲିକେସନ ଲାଇଫ। ପାଣ୍ଡବମାନଙ୍କର ସଫଳତାର କାରଣ ହେଉଛି ସବୁବେଳେ ଭଗବାନଙ୍କୁ ବସେଇ ଦେଇଛନ୍ତି ତାଙ୍କ ଜୀବନ ଉପରେ, ସେଥିପାଇଁ ସେ ତାଙ୍କ ସବୁବେଳେ କେତେ ସୁଖ ଦୁଃଖ ଆସି ପାର କରି ଠାକୁର ନେଇଯାଇଛନ୍ତି। ଭଗବାନ ସବୁ ବ୍ୟବସ୍ଥା କରିଦେଇ ଜଗନ୍ନା ସ୍ୱର୍ଗକୁ ପଠାଇଦେଲେ, ଅର୍ଜୁନଙ୍କୁ ସବୁ ଜିନିଷ ପ୍ରଭୁ ବ୍ୟବସ୍ଥା କରିଦେଲେ, ପୁଣି କେମିତି ବ୍ୟବସ୍ଥା କଲେ? ସେ ମହାରାଜ ସେ କଥା କୁହନ୍ତି, ବହୁତ ସୁନ୍ଦର ପଏଣ୍ଟ ସେଟା, ମୁଁ ଶୁଣୁଥିଲି ମନେ ରହିଛି, ଭଗବାନ ବୁଦ୍ଧିରେ ବିଜୟ ଦେଲେ, ଭଗବାନ ବଳ ଶକ୍ତି ଏଠିକି ଦେଖେଇ ନାହାନ୍ତି, ଭଗବାନଙ୍କ ବୁଦ୍ଧିଟା ମହାଭାରତରେ 18 ଦିନରେ ଭଗବାନ ବଳ ବୁଦ୍ଧି କିଛି ଖର୍ଚ୍ଚ କରିନାହାନ୍ତି, ସମସ୍ତେ ନା ବଳ ତାଙ୍କର ସୈନ୍ୟ ତାଙ୍କର ଯେଉଁ ଷଡ଼ ଐଶ୍ୱର୍ଯ୍ୟକୁ ସେଠି ପ୍ରୟୋଗ କରିନାହାନ୍ତି। ମହାଭାରତରେ ଭଗବାନ ଷଡ଼ ଐଶ୍ୱର୍ଯ୍ୟ ପ୍ରୟୋଗ କରିନାହାନ୍ତି, ମହାଭାରତରେ ଦେଖେଇଛନ୍ତି ବୁଦ୍ଧି ଦ୍ୱାରା ସେ ଭକ୍ତକୁ କେମିତି ବିଜୟ ଦିଅନ୍ତି, କାରଣ ଗୀତାର ଶିକ୍ଷାଟା ମହାଭାରତରେ ଲାଗିବ। ଗୀତାର ଯେଉଁ ଶିକ୍ଷାଟା ରହିଲେ କ'ଣ, ଭଜନ୍ତି ପ୍ରତିପୂର୍ବକ ଦଦାମି ବୁଦ୍ଧି ଯୋଗ, ଭଗବାନ ବୁଦ୍ଧି ଦେଇଦେବେ, ଭଗବାନ କେମିତି ବୁଦ୍ଧି ଦେବେ ସେ ଦେଖେଇଦେବେ, ଦେଖ ମୋ ବୁଦ୍ଧିରେ କେମିତି ମହାଭାରତ ବିଜୟ ହେଉଛି, ତୁମେ ମୋର ଶରଣ ହବ ମୁଁ ତୁମକୁ ସେମିତି ବୁଦ୍ଧି ଦେବି, ତୁମେ ବିଜୟ ହେଇଯିବ। ସଂସାର ବିଜୟ ଚକ୍ରବାଦ ଲେଖିଲେ, ଚକ୍ରବାଦ ଲେଖିଲେ ବିଜୟ ରଥ କୁଟୁମ୍ବ ଆତ ତାତୃ, ସେ ଶ୍ଳୋକରେ ଚକ୍ରବାଦ ଟିକାରେ ଲେଖିଲେ ଅର୍ଜୁନ କେବଳ ସଂସାର ବିଜୟ କରିନାହାନ୍ତି, ଅବିଦ୍ୟା ବିଜୟ କରିଦେଇଛନ୍ତି। ଆଚାର୍ଯ୍ୟ ମାନେ ବଡ଼ ମାନେ କେତେ ମହାନତା ତାଙ୍କର, ଭଗବାନ ତାଙ୍କ ହୃଦୟ ଭିତରେ ବସିକି ସବୁ କ'ଣ ରଚନା କ'ଣ, ପଢ଼ିଲା ବେଳକୁ ଗୋଟେ ହୃଦୟ ବିଗଳିତ ହେଇଯାଏ, ଏକାକୀ ତଳେ ସବୁ ନୋଟ୍ରେ ଲେଖାଯାଏ, ଆରେ କ'ଣ କ'ଣ ସେ ଲେଖିଛନ୍ତି,
ମାନେ ଭଗବାନ କେବଳ ସଂସାର ପାର କରିଦେବେନି, ଆମେ ଆମକୁ କ'ଣ ଲାଗୁଛି ମୋର ହୃଦୟରେ ଏତେ ଖରାପ ଅଛି, ମୁଁ ଏମିତି ଖରାପ କର୍ମ କରିଛି, ମୋର ମୋ ଜୀବନ ଏମିତିକା, ମୋର କ'ଣ ହବ, ମୋର କେବେ ଶୁଦ୍ଧ ନ ହବ, କେତେ ଚିନ୍ତାର ଆମେ ପଡ଼ିଛେ। କିନ୍ତୁ ଭଗବାନ ଲେଖୁଛନ୍ତି ଯଦି ଆମେ ଭଗବାନଙ୍କ ଶରଣାଗତ ହେଇଯିବା, ସେ ସଂସାର ପାର କରିବେନି। ଅର୍ଜୁନଙ୍କୁ ଗୀତା ଉପଦେଶ ଦେଲା ନା, ଅବିଦ୍ୟାରେ ବି ପାର କରି ନେଇଛି। ଭଗବାନ ବୁଦ୍ଧିରେ 18 ଦିନର ବୁଦ୍ଧି ଭିତରେ, ବୁଦ୍ଧି କେବଳ ବୁଦ୍ଧି ଦ୍ୱାରା ହିଁ ବିଜୟ ଦେଇଦେଲେ ପାଣ୍ଡବମାନଙ୍କୁ। ଭଗବାନଙ୍କର ବୁଦ୍ଧି ଗୋଟେ ପକ୍ଷରେ, ସଂସାର ସମସ୍ତ ଶକ୍ତି ଗୋଟେ ପକ୍ଷରେ, ଭଗବାନ ପାରେ। ସେ ଭଗବାନ ସେଠି ଦେଖେଇଲେ ମୁଁ କାହାକୁ ସାହାଯ୍ୟ କରିବି ବୁଦ୍ଧି ଦ୍ୱାରା, ତାର କ'ଣ ଅସୁବିଧା ହବ? ଶରଣାଗତ ନହେଲେ ହବନି, କିଛି ହବନି। ଏଇ ପାଶୁପତ୍ୟ କଥା ପୂର୍ବ ରଚନା କରୁଛନ୍ତି ନା, ଶିକାରୀ ବେଶରେ ଆସିଛନ୍ତି କିଏ, ସେ ବି ଆସିଛନ୍ତି, ସେ ଗୋଟିଏ ଗୋଟିଏ ବୋଧେ କ'ଣ ବାରଣା କ'ଣ ଆଉ ମାରିଲେ ଆଉ, ସେ ଯଦି ଅନ୍ତ ମାରିଛନ୍ତି ଆଉ ଇଏ କହୁଛନ୍ତି ମୁଁ ମାରିଲି ମଲା, ସେ କହୁଛନ୍ତି ମୁଁ ମାରିଲି ମଲା, ତାଙ୍କୁ ନେଇ ଲାଗିଲେ କ୍ରିୟାତ ବେଶରେ ଆସିଛନ୍ତି, ହେଲା ଘମା ଗୋଟେ ଯୁଦ୍ଧ, ଶିବଜୀ ପ୍ରସନ୍ନ କରିଦେଲେ ଆଉ। ଶିବଜୀ ପ୍ରସନ୍ନ କରେ ଯୋ ଅନ୍ତକ ଅନ୍ତକ କ'ଣ କ'ଣ ଲେଖା ସୁନ୍ଦର ଶ୍ଳୋକ ଭଗବାନଙ୍କର ପରମଧାମ ବିଜୟ ପରେ କାଳେ ପରୀକ୍ଷିତ ସନ୍ଦେହ କରିବା ନା, ଜରାସର ମାରିଦେଲା କ'ଣ ଭଗବାନ ସହିତ ଚାଲିଗଲେ କି, କାଳେ ସମାଜର ଲୋକମାନେ ସବୁ ଇଏ କରିବେ କ'ଣ ସନ୍ଦେହ କରିବେ, ପ୍ରକୃତରେ ପାଦରେ ସର ବାଜିଗଲା ଆଉ ଚାଲିଗଲେ ଆଉ। ସାଙ୍ଗେ ସାଙ୍ଗେ ସୁଖଦେବ କନକ୍ଲୁଜନ ସେ ଡ୍ର କରିଛନ୍ତି, ଆରମ୍ଭଟା ମନ୍ଦ ଶ୍ଳୋକର ଆରମ୍ଭଟା ବହୁତ ସୁନ୍ଦର ଶ୍ଳୋକ, ଗୁରୁପୁତ୍ର ଆନିତମ ଆରମ୍ଭଟା କ'ଣ, ଗୁରୁପୁତ୍ର ଆନିତମ, ଗୁରୁପୁତ୍ରକୁ ଯିଏ ଆଣିଥିଲେ କେଉଁଠୁ ଯମପୁରରୁ, ତାଙ୍କୁ ମାରିଦେବ କିଏ, ଜରାସର ମାରିଦେବ, ଯିଏ ମୃତ୍ୟୁ ମୁଖରୁ ଧରିକି, ଯିଏ ଯମପୁରରୁ ଧରିକି ଆସିଲେ, ଆଦିତ୍ୟ ଯୋ ଅନ୍ତକ ଅନ୍ତକମ, ଅନ୍ତକକୁ ଯିଏ ଅନ୍ତକ କରନ୍ତି, ଯମକୁ ଅନ୍ତକ, ଯମରାଜର ଅନ୍ତକ ଶିବ ଯେତେବେଳେ ପ୍ରଳୟ କରି ତାଙ୍କର ବି ଅନ୍ତ ହେଇଯିବ, ଅନ୍ତକକୁ ଯିଏ ଅନ୍ତ କରିଦେ ପରାସ୍ତ କରିଥିଲେ, ଶିବଜୀକୁ ପରାସ୍ତ କରିଥିଲେ ନା ଭଗବାନ କେତେବେଳେ, ଏ ସେ ଯୋଉ କ'ଣ ସେଟା ବାଣ ବାଣସୁର ବେଳେ ପରାସ୍ତ କରିଥିଲେ, ଆଉ ସେ ଯୋଉ ବ୍ରହ୍ମା ଇଏ ହେଇନଥିଲେ, ଭଗବାନ ଯାଇକି ବସା ହେଇକି ପିଦେଲେ, ସେ ଯୋଉ ତିନିଟା ଅସୁରଟା ଥିଲା ମୁଁ, ସେ ସେତେବେଳେ ଭଗବାନ ରକ୍ଷା କରିଥିଲେ, ଯୋଉ ଶିବଜୀକୁ ଭଗବାନ ପରାସ୍ତ କରିଛନ୍ତି, ଯମପୁରରୁ ଯିଏ ଯମପୁରରୁ ତାଙ୍କ ଗୁରୁପୁତ୍ରକୁ ଆଣିଛନ୍ତି, ଏବଂ ତୃତୀୟ ସବୁଠୁ ବଡ଼ ପ୍ରମାଣ ପରୀକ୍ଷିତ ମହୋଚ ପ୍ରମାଣ, ମୃତ୍ୟୁ କିନ୍ତୁ ଭଗବାନଙ୍କର। ଭାଗବତ ବାଣୀ ଭାଗବତ ଯିଏ ପଢ଼ନ୍ତି ସେ ଜଗତର ସବୁ କଥାକୁ ଜାଣିଦେବ, ତୃତୀୟ କଥା କଥା କହିଲେ ତୁମେ ହେଉଛ ପରି, ତୁମ ମାତୃଘରେ ତୁମର ମୃତ୍ୟୁ ହେଇଥିଲା ନା, ତୁମେ କି ବଞ୍ଚିଥିଲେ, ଆଉ ତୁମେ କ'ଣ ସନ୍ଦେହ କରୁଛ ଭଗବାନ ଜ୍ୱର ମାରିଦେବ ବୋଲି, ତୁମର ବା ମରଣ ହେଇଥିଲା, ମୃତ୍ୟୁକୁ ମୃତ୍ୟୁ ମୁଖରୁ ନୁହେଁ, ମୃତ୍ୟୁକୁ ଜୀବନ ଦେବା ଲୋକ କୃଷ୍ଣ, ତାର କୃଷ୍ଣଙ୍କର ମୃତ୍ୟୁ କେମିତି ହବ, ଆଉ ତା ପ୍ରମାଣ ହେଉଛନ୍ତି ପରୀକ୍ଷିତ, ଆଉ ପରୀକ୍ଷିତ ନିଜକୁ କହୁଛନ୍ତି, ନିଜେ ବି କହିଛନ୍ତି ଭାଗବତରେ, ଏଟା ଦଶମ ସ୍କନ୍ଧର ପ୍ରଥମ ଅଧ୍ୟାୟରେ କହିଛନ୍ତି, ଦ୍ରୋଣାସ୍ତ୍ର ବିପ୍ଲବ ଇଦଂ ମଦଙ୍ଗମ ସଂସାର ବୀଜଂ କୁରୁ ପାଣ୍ଡବାନଂ ଦ୍ରୋଣାସ୍ତ୍ର ବିପୃଷ୍ଟ ଇଦଂ ମଦଂ। ସେ ଚକ୍ରବର୍ତ୍ତିକା ଆରମ୍ଭ କଲେ ମାନେ ସୁଖଦେବଙ୍କର ଦୟା ଆଣିବା ପାଇଁ, ଦଶମ ସ୍କନ୍ଧଟା କୁହନ୍ତୁ, ସିଏ ମୋ କୃଷ୍ଣଙ୍କର କଥାଟାକୁ କଞ୍ଜୁସ୍ କରି ଗୋଟେ ଅଧ୍ୟାୟରେ ସାରିଦେଲେ, ସୁଖଦେବଙ୍କର ଅନ୍ତର ଭିତରେ ଭାବକୁ ପ୍ରକଟ କରିବା ପାଇଁ, ଦୟାକୁ ପ୍ରକଟ କରିବା ପାଇଁ ଅନୁରୋଧ କରୁଛନ୍ତି, ଆଉ ଦେଖାଉଛନ୍ତି ଦ୍ରୋଣ୍ୟାସ୍ତ୍ର ବିପୃଷ୍ଟ ଇଦମ୍ ମଦଙ୍ଗମ, କିଛି ନଥିଲା, ବିପୃଷ୍ଟ ମାନେ କ'ଣ, ସମ୍ପୂର୍ଣ୍ଣ ଚାଲିଲାଇଥିଲା ବ୍ରହ୍ମାସ୍ତ୍ର, ଆଉ ଇଦମ୍ ଇଦମ୍ କହୁଛନ୍ତି, ଇଦମ୍ ଏଇ ସ୍ୱର ଅଙ୍ଗୁଠି ଚକ୍ରଦେବ ଅଙ୍ଗୁଠି ଦେଖିକି କହୁଛନ୍ତି, ସୁଖଦେବ ଆପଣ ଦେଖନ୍ତୁ ଆପଣଙ୍କ ଚିନ୍ମୟ ସ୍ୱରରେ ମୋର ସ୍ୱରଟା ନଷ୍ଟ ହେଇଯାଇଥିଲା, ଦ୍ରୋଣ୍ୟାସ୍ତ ବିପୃଷ୍ଟ ଇଦମ୍ ମଦଙ୍ଗମ ସନ୍ତାନ ବୀଜମ କୃପାଣ୍ଡବାନା, ମୁଁ କେବଳ ଗୋଟିଏ ବୀଜ ଥିଲି, କାର କୁରୁବଂଶର ଆଉ ପାଣ୍ଡବ ବଂଶର କେବଳ ଗୋଟିଏ ବୀଜ ମୁଁ ଥିଲି, ଯୁଗପ ଯୁଗପ ଆତ ଚକ୍ରମ ମାତୁଶ୍ଚ ଜୟମେ ଶରଣଙ୍ଗତାୟ, ଚକ୍ର ଧରିକି ଯିଏ ଆସିଥିଲେ ନିଜେ ମୋତେ ସୁରକ୍ଷା ଦେଇଥିଲେ, ମୋ ମା ଯେତେବେଳେ ଶରଣ ଗଲେ ପରୀକ୍ଷିତ ହେଉଛନ୍ତି ତାଙ୍କ ପ୍ରମାଣ, ସେ ଭଗବାନଙ୍କୁ କିଏ ମାରିବ, ପ୍ରଭୁଙ୍କର ଇଚ୍ଛାଟା ବଳବାନ, ଭଗବାନ ଚାହିଁବେ ତୁମ ଜୀବନରେ ସବୁକିଛି ବ୍ୟବସ୍ଥା କରିଦେଇ ପାରିବେ, ଇଏ ରୁଟି କପଡ଼ା ମକାନ ଖାଇବି କେଉଁଠି ରହିବି କେଉଁଠି କେଉଁଠି ବଞ୍ଚିବି, ଇଏ ଭକ୍ତ ଚିନ୍ତା କରିବ, ଆମେ ଭକ୍ତର ଭକ୍ତାଭାସ ଅବସ୍ଥାରେ ଅଛି, ସେଟା ଚିନ୍ତା ହେଉଛି କ'ଣ ଚାଲିବ, କେମିତି ମୋ ଝିଅ ବାହାଘର, କେମିତି ମୁଁ ବଞ୍ଚିବି, କେଉଁଠୁ ରହିବି, କେତେ ଲୋକର ଚିନ୍ତା ନା ବୁଢ଼ାରେ କ'ଣ ହବା କେଉଁଠି କେମିତି କ'ଣ, ଏଇଟା କ'ଣ ଚିନ୍ତା କରୁଛ ତୁମେ? ଏଇଟା ଚିନ୍ତାରେ, ଏଇଟା ଚିନ୍ତାରେ ଜୀବନ ନୁହେଁ। କୃଷ୍ଣଙ୍କ ଶରଣ ଯିଏ ଯିବ ଚିନ୍ତା କାହିଁ କରୁଛି? ଜାଣିଛି କୃଷ୍ଣଙ୍କର ଗୋଟେ କିଛି ନିଶ୍ଚିତ ଅଛି, ଗୋଟେ ଭିକାରୀ ପାଇଁ ଯୋଜନା ଅଛି। ଆଉ ମୁଁ ଭାଇ ଯାଉଥିଲି ଏଠିକି, ମୁଁ ଯେ 2 ବର୍ଷ ତଳେ ଯାଇଥିଲି, 2 ବର୍ଷ 3 ବର୍ଷ ହେଇଗଲାଣି ବରହମପୁର, 2 ବର୍ଷ ଖଣ୍ଡେ ହେଇଗଲାଣି ତାକୁ ଯାଇନି। 2 ବର୍ଷ ସେ ଯାଇଥିଲେ ବରହମପୁର, ବରହମପୁର ଷ୍ଟେସନରେ ଟ୍ରେନ୍ ଓହ୍ଲେଇଲା, ଟ୍ରେନ୍ ଓହ୍ଲେଇଲି ଓଲିସିଆ ତ ଯାଇଥିଲି ଭୁବନେଶ୍ୱର, ଟ୍ରେନ୍ ଓହ୍ଲେଇ ସେ ଏଥିରେ ଗଲି। ସେ ତା ଭିକାରୀଟା କ'ଣ କରେ ନା ଡେଲି ସେଇଠି ଭିକ ମାଗିବ, ଟ୍ରେନ୍ରେ ଭିକ ମାଗିବ, ସେ ହୋଟେଲରେ ଖାଇବ, ସେଇଠି ଶୋଇଯିବ, ପ୍ଲାଟଫର୍ମରେ ଶୋଇଯିବ। ଲୋକ ମରିବା ପାଇଁ କହୁଛନ୍ତି ଆମେ ଯିବୁ କେଉଁଠି, ଧାମକୁ ଯିବୁ କେଉଁଠି, ବଞ୍ଚିବୁ କେମିତି, ମରିବୁ ବୁଢ଼ା ବୟସରେ, କିଏ ଆମେ ସେବା କରିବ, ଟଙ୍କା ରଖରେ, ଟଙ୍କା ନ ରଖିଲେ ନା କ'ଣ ଭାବିଲେ? ଟଙ୍କା ନ ରଖିଲେ କିଏ ବୁଝିଲା ଛୁଆ ପଚାରିବ, ନ ପଚାରିବ, ଟଙ୍କା ରଖରେ ଟିକେ କେତେବେଳେ ବାବାଜୀ ମୁଣ୍ଡ ଗୋଟେ ସେଟା ଢୁକି ଯାଉଛି। ଟଙ୍କା ଫଟ ରଖିଲେ ବୁଢ଼ା ବୟସରେ କିଏ ପଚାରିବ, କିଏ ବାହାର କରିଦେବ, କେଉଁ ମଠର କେଉଁ ପ୍ରେସିଡେଣ୍ଟ ଆସିବ କିରେ ଭାଇ? ମରଣଟା ମରଣ, କୃଷ୍ଣ ଇଚ୍ଛାଟା ହେଲା କାମ କରେ, ତୁମେ ଏଇଟା କାହିଁ ଚିନ୍ତା କରୁଛ? ଏଇଟା କିଛି ନାହିଁ, କୃଷ୍ଣ ଇଚ୍ଛା, ତୁମେ ସେଟା ବିଚାର କରିପାରୁନ, ଛାଡ଼ି ଦିଅ। ମାଇଥିଲ କଲେ ବି ତୁମେ କୃଷ୍ଣ ଗ୍ରହଣ କରିବେନି। ମୁଁ ସେଠି ଆଖି ଆଗରେ ଦେଖିଲି ସେ ମରିବା ପାଇଁ ଲୋକ, ମୁଁ ସେଠି ବିଚାର ମରିବା ଲୋକ କେତେ ବିଚାର କରନ୍ତି, ସେ ଲୋକଟା ତାର ସେଠି ସେଠି ମରିଯାଇଛି, ସେ ଶୋଇଛି ପ୍ଲାଟଫର୍ମରେ, ସେଠି ମରିଯାଇଛି। କେତେ ଲୋକ ସକାଳୁ ଗଲେ ନାଇଁ ସେ, କାରଣ ସେ ସେଇଠି ଶୁଏ ପ୍ଲାଟଫର୍ମର ଉପରେ, ଯେଉଁ ଉଠିଗଲା ପରେ ଉପରେ ଗୋଟେ ଲମ୍ବା ନଥାଏ କି, ଏମିତି ସିଟ୍ରେ ଉଠିଛି ଦେଖିବ ଉପରେ ଲମ୍ବା ଥିବ, ସେ ତାର ଡେଲି ଶୁଏ ସେଇଠି, ସେଠି ଭିକ ମାଗିବ, ସେଠି ଖାଇକି ସେଠି ଶୋଇଯିବ। ସମସ୍ତେ ଭାବୁଛନ୍ତି ସେ ତାର ଶୋଇଛି, ଆଜି ଲେଟ୍ ହେଲାଣି ଉଠିନି, ଆଉ ଦିନ 10 ହେଲାଣି, 10:30 ବେଳ ଖଣ୍ଡେ ବେଳେ ଟ୍ରେନ୍, ଦିନ 1 ଖଣ୍ଡେ ବେଳେ ସେ ଟ୍ରେନ୍ ଲାଗିଲା, 10:30 ଗୋଟେ କେଉଁ ଟ୍ରେନ୍ ଯାଉଥିଲି, ଦିନ ହେଇଗଲାଣି, ଆରେ ଏତେ ସମୟ ଏଇଟା ଉଠୁନି, ଟଙ୍କା ମାଗେ କାହିଁ ଉଠୁନି? ତା ବୋଧେ CRP ବାଲା ତାକୁ ବାଡ଼ି ଫାଡ଼ି ଲଗେଇଛନ୍ତି, ଦେଖିଲା ଉଠୁନି ମରିଯାଇଛି। ଦେଖ ମରଣ ପାଇଁ ଲୋକ କୋଟି କୋଟି ଟଙ୍କା ଯୋଜନା କରୁଛନ୍ତି, ସେ ପ୍ଲାଟଫର୍ମରେ ଶୋଇଛି, କେତେବେଳେ ମରିଯାଇ ଜାଣିନି। ଆମେ ଭକ୍ତ ହେଇଛି ଚିନ୍ତା କରିବା କ'ଣ ହବ, କେମିତି କ'ଣ ହବ, ବୁଢ଼ା ହେଲେ କ'ଣ ହବ, କି ଭକ୍ତ ଆମେ, କାହିଁକି ତୁଳସୀ ମାଳି ପକେଇ ନାମ ଜପ କରୁଛେ, କିଛି ଚିନ୍ତା କରିବାର ନାହିଁ। ଯାହାର ଯେତେ ଚିନ୍ତା ରହିଛି ନିଜ ପାଇଁ, ତାର କୃଷ୍ଣ ବିଶ୍ୱାସ ସେତେ କମ୍ ବୋଲି ଜାଣିବାକୁ ପଡ଼ିବ। ସେଥିପାଇଁ ଗୁରୁଦେବ କୁହନ୍ତି 99% ଲୋକଙ୍କର ଫେଥ ନାହିଁ, ସେ ମହାଜନ ଆଉ କହିଦେଇଛନ୍ତି, ଆଉ ବିଶ୍ୱାସ ତ ନାହିଁ। ଆଉ ଯଦି କୃଷ୍ଣ ସର୍ବଶକ୍ତିମାନ ହେଲେ, ତାହେଲେ ସେ କ'ଣ ଗୋଟିଏ ମୁହୂର୍ତ୍ତରେ ଯେଉଁ ଗୋଟେ ଜୀବକୁ ଶୁଦ୍ଧ କରିପାରିବେନି? ମୃତ୍ୟୁ ପୂର୍ବରୁ କ'ଣ ସେ ଦିନରେ ଶୁଦ୍ଧ କରିପାରିବେନି? ଧନୀଟାକୁ କ'ଣ ଗୋଟିଏ ଦିନ, ନା ଗରିବଟା କ'ଣ ଗୋଟିଏ ଦିନ ଧନୀ କରିପାରିବେନି? ମୂର୍ଖଟା କ'ଣ ଗୋଟିଏ ଦିନ ପଣ୍ଡିତ କରିପାରିବେନି? ଗୋଟେ ଅଯୋଗ୍ୟ ଅତ୍ୟନ୍ତ ହତଭାଗ୍ୟ ଯୁବକ କ'ଣ ଭାଗ୍ୟବାନ କରିପାରିବେନି? ତାହେଲେ ତାଙ୍କ ସର୍ବୈଶ୍ୱର୍ଯ୍ୟ ସର୍ବସତ୍ତା ଯୋଉ ମାଲିକଙ୍କର, ତାଙ୍କର ତାର କ'ଣ ତାନେ ଭଗବାନ କାହିଁକି, ସ୍ୱୟଂ ଭଗବାନ ପୁଣି କାହିଁକି, ଭଗବାନ ନୁହନ୍ତି ଆମେ ଗୌଡ଼ିଅ ମାନେ, ଭଗବାନ କହୁନା କୃଷ୍ଣଙ୍କୁ, ସ୍ୱୟଂ ଭଗବାନ। ଭାଗବତରେ 2 ଜାଗାରେ କୃଷ୍ଣଙ୍କୁ ସ୍ୱୟଂ ଭଗବାନ ବୋଲି କୁହାଯାଇଛି। ସେ 2 ଶ୍ଳୋକକୁ ଆମେ ବୁଝିବାକୁ ପଡିବ। ସେ ନାରାୟଣ ଭଳି ନୁହନ୍ତି, ଅଂଶ ନୁହନ୍ତି, ବିଳାସମୂର୍ତ୍ତି ନୁହଁ, ସ୍ୱୟଂ ଭଗବାନ। ତାଙ୍କ ପାଖରେ ଜଗତର ସବୁକିଛି ଆସିଛନ୍ତି, ଜଣେ ଭକ୍ତଟା ବିଶ୍ୱାସ ନ କରିବ କେମିତି ହବ? ସେଥିରେ ଭଗବାନ ଅର୍ଜୁନ କହୁଛନ୍ତି, ଦେଖ ମୋ କଥା ମାନିବ ନାହିଁ ନା, ଡବଲ ପ୍ରଫିଟ୍ ଡବଲ ଲସ୍, ମୁଁ ସେଇଟା କୁହେ, ଡବଲ ପ୍ରଫିଟ୍ ଡବଲ ଲସ୍। ଆଗରୁ ଦେଖିଲେ ଡବଲ ପ୍ରଫିଟ୍, ବିନା ଗର୍ଭବାସରେ ସ୍ୱର୍ଗ ଯିବ, ଆଉ ତୁ ଏ ବ୍ୟବସ୍ଥା ମୁଁ କରିଛି। ପ୍ରଥମ ପ୍ରଫିଟ୍ ହେଲା ସ୍ୱର୍ଗ, ଦ୍ୱିତୀୟରେ ଜୟ କଲେ ବି ପ୍ରଜା ପାଳନ କରିବ, ସୁଖ ରହିବ, ଯଶ ପ୍ରାପ୍ତ ହବ, ଏ ଡବଲ ପ୍ରଫିଟ୍। ଆଉ ବର୍ତ୍ତମାନ ଡବଲ ଲସ୍ ଦେଖାଉଛନ୍ତି, ଯଶ ହରାଇବ, ନର୍କକୁ ଯିବ। ସେ ଭଗବାନ ପ୍ରୌପଦୀ ସେ ରଚନା କରୁଛନ୍ତି, ପାଶୁପତି ଅସ୍ତ୍ର ପ୍ରାପ୍ତ ହୋଇଥିଲେ। ସମସ୍ତେ ଏକଥା ଜାଣନ୍ତି ଯେ ସେ ଏକ ପ୍ରସିଦ୍ଧ ଯୋଦ୍ଧା, ଏପରିକି ଦ୍ରୋଣାଚାର୍ଯ୍ୟ ତାଙ୍କୁ ବର ପ୍ରଦାନ କରିଛନ୍ତି ଏବଂ ତାଙ୍କୁ ଏକ ସ୍ୱତନ୍ତ୍ର ଅସ୍ତ୍ର ପ୍ରଦାନ କରିଛନ୍ତି, ଯାହା ସାହାଯ୍ୟରେ ସେ ତାଙ୍କର ଗୁରୁଙ୍କୁ ମଧ୍ୟ ବଧ କରିପାରିବେ। ବ୍ରହ୍ମାସ୍ତ୍ର ଦେଇଦେଇଛନ୍ତି ନା, ଦ୍ରୋଣାଚାର୍ଯ୍ୟ ବହୁତ ଭଲ ପାଆନ୍ତି କାହାକୁ, ଅର୍ଜୁନଙ୍କୁ। ଅର୍ଜୁନ ପ୍ରକୃତରେ ସତ୍ଶିଷ୍ୟ ନା, ଅର୍ଜୁନ ସରଳ ବି, ତାଙ୍କ ଦ୍ୱାରା ଗୋଟେ ସବୁ ଅପୋଜିଟ୍ ଗୁଣ ଗୁଡ଼ିକ ରହିଛି, ବହୁତ ତୀକ୍ଷ୍ଣ ବୁଦ୍ଧିମାନ ଆଉ ବହୁତ ସରଳ, ଆଉ ପୁଣି ବୀର ପୁଣି ଭକ୍ତ, ସବୁ ଗୁଣ ତାଙ୍କ ପାଖରେ ଅଛି। ଭଗବାନ ସେଥିରେ ତାଙ୍କୁ ଇନ୍ଚର୍ଜ କଲେ। ଆଉ ଦ୍ରୋଣାଚାର୍ଯ୍ୟ ଅଶ୍ୱତ୍ଥାମାର ସବୁବେଳେ ଗୋଟେ ବଡ଼ ଅଭିମାନ କ'ଣ ରହିଲା, ମୋ ବାପା ବାପା ହେଉଛନ୍ତି ଅସ୍ତ୍ରବୀର, କିନ୍ତୁ ଭଲ ପାଉଛନ୍ତି କାହାକୁ, ଅର୍ଜୁନଙ୍କୁ। ମହାତ୍ମାମାନେ କେତେ ବଡ଼ ବଡ଼ ମହାତ୍ମାମାନେ ସେମାନେ ସବୁ ଥିଲେ, କେତେ ନିରପେକ୍ଷ ଥିଲେ ସେ। ସେଥିପାଇଁ ବ୍ରହ୍ମାସ୍ତ୍ର କେବେ ବି ଶିଖାଉନଥିଲେ ନା, କେବଳ କୃପି କହିଲେ ବୋଲି, କୃପି ବହୁତ ଅନୁରୋଧ କଲେ। ପୁଅଟା ସବୁବେଳେ କାନ୍ଦୁଛି, ତୁମେ ଅର୍ଜୁନକୁ ଶିଖେଇଦେଲ, ଅର୍ଜୁନକୁ ବ୍ରହ୍ମାସ୍ତ୍ର ଦେଇଦେଲ, ପୁଅଟାକୁ ଦେଲନି, କିନ୍ତୁ ଏତେ ମହାନ ସେ ଥିଲେ କହିଲେ ଠିକ୍ ଅଛି, ସ୍ତ୍ରୀ ଅନୁରୋଧ ସିନା ସ୍ତ୍ରୀର କଥା କେତେବେଳେ ରଖିବାକୁ ପଡ଼େ, ଠିକ୍ ଅଛି ମୁଁ ପ୍ରୟୋଗ କରି ଏଇଟା ଶିଖେଇଦେବି, ଉପସଂହାର ଶିଖିବିନି, ଏଇଟା ଯୋଗ୍ୟଟା ଉପସଂହାର ଶିଖାଇନି ମାନେ ମୋ ମୋ ପୁଅଟା ହେଉଛି ବ୍ରାହ୍ମଣ ପୁତ୍ର, କେବେ ବି ଏଇଟା କରିବ ପ୍ରୟୋଗ କରିବନି, ଉପସଂହାର ଶିଖିନି ନା, ସେ ଏତେ ଭୁଲ କାମ କରିବନି, କିନ୍ତୁ ସେ ପୁଣି କରିଦେଲା, ସେଟା କରିଦେଲା ନା, ନ ଜାଣିକି ଅର୍ଜୁନଙ୍କର ପକେଇଦେଲା, ସୃଷ୍ଟିକୁ ଧ୍ୱଂସ କରିବାକୁ ଯାଉଥିଲା, ଭଗବାନ ସିନା କହିଦେଲେ ରକ୍ଷା ହେଲା, ଏ ବ୍ରହ୍ମାସ୍ତ୍ର ତୁମେ ବ୍ରହ୍ମାସ୍ତ୍ର ପ୍ରୟୋଗ କର, ନହେଲେ ସୃଷ୍ଟିରେ ରହିବ କେମିତି, ମହାତ୍ମାମାନେ ଏତେ ବଡ଼ ବଡ଼ ଥିଲେ, ଅୟଂ ନିଜ ପ୍ରଭେ ଏତି ଗଣନାମ ଲଘୁଚି ତସାମ, ଇଏ ମୋର ସେ ତାର, ଇଏ କ'ଣ ତୁମେ ଲଘୁଚ ତସ, ନିଜର ପର ଗୋଟେ କ'ଣ ଅଛି, ତୁମେ ନିଜର ହେଇପାରନ୍ତି, ନିଜର ପିତା ହେଇପାରନ୍ତି, ପୁତ୍ର ହେଇପାରନ୍ତି, ଶିଷ୍ୟ ହଉ କିଏ ବି ହଉ, ନିଜ ପର ଏସବୁ କିଛି ନାହିଁ, ଏଇଟା ଜୀବ ହେଉଛି ଭଗବାନଙ୍କର, ଯାହାର ମାନବୀୟ ଗୁଣ ତୁମେ ତାକୁ ଭଲ ପାଅ, ଯାହାର ଭକ୍ତ ଗୁଣ ତୁମେ ଭଲ ପାଅ, ସେ କାହାର ଶିଷ୍ୟ, ଆମର କ'ଣ ମତଲବ ଅଛି, ଏଇଟା ଅପରାଧ ଗୋଟେ, ଏଇଟା ଭୟଙ୍କର ଭୀଷଣ ଅପରାଧ, କାହାକୁ କୌଣସି ଗ୍ରୁପ ବୋଲି ମନେ କରିବା ଉଚିତ ନୁହେଁ, କୌଣସି ଜୀବକୁ ବି ଜାତିଗତ ବି ବିଚାର କରିବା ଉଚିତ ନୁହେଁ, ଏ ନିଚ ଜାତିର ଲୋକ, ଇଏ ଗରିବଟା, ଇଏ ଧନୀଟା, ନାହିଁ, ସମସ୍ତେ ଭଗବାନଙ୍କର ନା, ତାଙ୍କର ସ୍ଥିତି ହିସାବରେ ତୁମେ ସମ୍ମାନ ଦେବ, ଘୃଣା କାହା କରିପାରିବନି, ସ୍ତ୍ରୀଟେ ହଉ ପୁରୁଷଟେ ହଉ, ଅୟଂ ନିଜ ପ୍ରଭୃତି ଗଣନାମ ଲାଗୁଛି, ଉଦାର ଚରିତାର୍ଥ ବସୁଦେବ କୁଟୁମ୍ବକମ୍, ଉଦାର ଚରିତ ସେମାନେ ଏ ବସୁଧାରାକୁ କୁଟୁମ୍ବ ବୋଲି ଦେଖନ୍ତି, ନିଜ ପର ଗୋଟେ କ'ଣ, ଆଉ ବୈଷ୍ଣବଧାରା ସେସବୁ ଜିନିଷ ନାହିଁ, ବୈଷ୍ଣବର ଗୋଟିଏ ଜିନିଷ ହେଲା ସେବକ ଠିକ, ସେବକ ସାଙ୍ଗରେ ଆମର ସମ୍ପର୍କ, ସେ ଆମର କେତେ ନିଜର ଲୋକ ହଉ, କିଏ ହଉ, ଶିଷ୍ୟ ହଉ, କିଏ ବି ହଉ, ଗୁରୁଭାଇ ହଉ, କିଏ ବି ହଉ, ଆମର ଏମିତି ଏଟା ବଡ଼ି ଏଠୁ ବଡ଼ି ରିଲେସନ ଲାଗିଯିବ, ଆମର ଗୋଟିଏ ଜିନିଷ ସେବ୍ୟ ସେବକ ସମ୍ପର୍କ, ଯିଏ ସେବା କଲା ଭଗବାନଙ୍କର ପ୍ରୀତିପୂର୍ଣ୍ଣ ସେବା କଲା, ସିଏ ଆମର ପ୍ରିୟ, ଭୟଙ୍କୁ ନିଜ ଏସବୁ ନାହିଁ, ମହାଦେବନା ଦ୍ରୋଣାଚାର୍ଯ୍ୟ ଦେଲେନି ସେଥିପାଇଁ, କିନ୍ତୁ ଅର୍ଜୁନକୁ ଦେଇଦେଇଥିଲେ, ସେଇଟା ପ୍ରଭୁପାଦ ସେଇଟାକୁ ହିଁ ରେଫର କରୁଛନ୍ତି, ପ୍ରଭୁପାଦ ସେଇଟାକୁ ହିଁ ରେଫର କରୁଛନ୍ତି, ଏପରିକି ଏପରି ଭାବରେ ସ୍ୱର୍ଗର ରାଜା ଇନ୍ଦ୍ର, ଯିଏକି ତାଙ୍କର ପିତା ସମେତ ଅନେକ ବିଶିଷ୍ଟ ଅଧିକାରୀ ଠାରୁ ଯୁଦ୍ଧ ବିଦ୍ୟା ବିଶାରଦ ପ୍ରମାଣପତ୍ର ମାନ ଲାଭ କରିଛନ୍ତି, ଯୋଉ କୁହନ୍ତି ଯୋଉ ସାର୍ଟିଫିକେଟ ସବୁ ଲାଭ କରିଥିଲେ, କାରଣ ନିବାଦ କହୁଛୁ କେହି ମାରିପାରୁନଥିଲେ, ଅର୍ଜୁନ ଯାଇକି ମାରିକି ଆସିଥିଲେ ନା, ଆଉ ଅର୍ଜୁନ କୋଳରେ ବସେଇ, ଅର୍ଜୁନକୁ ସିଂହାସନର ଗୋଟେ ଆସନ ଦେଇଥିଲେ, ଅର୍ଜୁନ ସେଇଟା କହୁଛନ୍ତି ନା, ମୁଁ ସ୍ୱର୍ଗରେ ଯାଇକି ଅଧା ସିଂହାସନରେ ଯେତେବେଳେ ଭଗବାନ ଚାଲିଯାଇଛନ୍ତି, ପରମଧାମ କହୁଛନ୍ତି ସ୍ୱର୍ଗରେ ମୋ ପିତାଙ୍କର ଅଧା ସିଂହାସନ, ଅର୍ଜୁନ ଇଏ ଇନ୍ଦ୍ର ଏତେ ଭଲ ପାଇଲେ ଅର୍ଜୁନକୁ, ନିବାଦ କହୁଛୁ ବଦ୍ଧ କଲେ, ତାଙ୍କ ଯୋଉ ବୁଦ୍ଧିକି ଦେଖି ଖୁସି ହେଇଗଲେ, ଆଉ ବିଶେଷ କରି ଉର୍ବଶୀଙ୍କୁ, ଉର୍ବଶୀଙ୍କର ଆମନ୍ତ୍ରଣ ଯେତେବେଳେ ପ୍ରତ୍ୟାଖ୍ୟାନ କଲେ ବହୁତ ଖୁସି ହେଇଗଲେ, କାରଣ ଅର୍ଜୁନଙ୍କର ଏତେ ମହାନତା ଥିଲା, ବହୁତ ବଡ଼ ମହାନତା, ମନେ ରହୁଥିଲେ ନା, ସବୁବେଳେ ପିତାମାତା ଚିନ୍ତା କରୁଥିଲେ, ସରି ମାଙ୍କର ଚିନ୍ତା କରୁଥିଲେ, ଭାଇଙ୍କର ଚିନ୍ତା କରୁଥିଲେ, ସବୁ ମନେ ଅଛନ୍ତି, ଆଉ ଇ ପଳେଇ ଆସନ୍ତି ସ୍ୱର୍ଗକୁ, ସ୍ୱର୍ଗର ତ ନିୟମ ଅଲଗା, ସ୍ୱର୍ଗର ତ ବିବାହ ପ୍ରଥା ନାହିଁ, ସେଠି ବିବାହ ପ୍ରଥା ନାହିଁ, ସେଠି ଯେଉଁ ଯେଉଁ ଅବସର ଯାହାକୁ ଇଚ୍ଛା କରିବ ତାକୁ ଭୋଗ କରିପାରିବ, ଆଉ ସେମାନଙ୍କର ଭୋଗ ବୁଦ୍ଧି ଯେ ସବୁବେଳେ ମଣିଷ ଗୋଟେ ଭଳିଆ ଗୋଟେ ଗୋଟେ ଅତି ନୀଚ ଭୋଗ ବୁଦ୍ଧି ଗୁଡ଼ା, ସେମିତି ନୁହେଁ ତାଙ୍କର, ସେମାନଙ୍କର ମୁଖରୁ ଯଦି ଭୋଗଟାକୁ ସ୍ୱର୍ଗର ଦେଖାଯିବ, ଦେହ ସମ୍ବନ୍ଧ ମଣିଷ ଭଳିଆ ଯିବା ଏଇଟା ଯେମିତି ହେଉଛନ୍ତି ସବୁ ମାନେ କାମ କାମାସକ୍ତ, ସେମିତି ନୁହେଁ ସେମାନେ, ଭୋଗ ତାଙ୍କର ଅଛି କିନ୍ତୁ ଭକ୍ତି ବି ଅଛି, ଭକ୍ତିଟା କେଉଁଠି ଅଛି କେମିତି ଜାଣିବ, ସ୍ୱର୍ଗ ବର୍ଣ୍ଣନା ଜାଣିବ, ଅଷ୍ଟମ ସ୍କନ୍ଧ ବଳି ମହାରାଜ ଚରିତ୍ରରେ ସେଠି କ'ଣ କହୁଛନ୍ତି ନା, ନଳା କଳାଙ୍ଗନାନ କଲଗୀତ ମଙ୍ଗଳମ, କଲଗୀତ ମଙ୍ଗଳ, ସବୁବେଳେ ମଙ୍ଗଳ ଗୀତ ତାଙ୍କ ମୁଖରୁ ବାହାରୁଥିବ, କେଉଁ ଅପସରାମାନେ ସେମାନେ ଜଳ ଜଳରେ ବୁଲନ୍ତି ସବୁ, ଆରେ ଭଗବାନ ତୁମକୁ ସୁନ୍ଦର ରୂପ ଦେଇଛନ୍ତି, ପଇସା ଦେଇଛନ୍ତି, ଧନ ଦେଇଛନ୍ତି, ଭାଇ ଟିକେ ନା ଭୋଗଯୁକ୍ତ ଭକ୍ତି କର, ଭୋଗ ବି ଭୋଗ ଟିକେ ଭକ୍ତି ବି ଟିକେ କର, ସ୍ୱର୍ଗରେ ସେ ଯେ ଏମିତି ଗୋଟେ ମଣିଷ ଭଳିଆ କାମି ନୁହନ୍ତି, ସେଥିପାଇଁ ଯେ ସ୍ୱର୍ଗରେ କାମି ଥାନ୍ତି, ମଣିଷ ଭଳିଆ କାମି ଥାନ୍ତି, ତାର ପ୍ରମାଣ କାଟି ଦିଆ ଭାଗବତରେ କହିବି, ସେଟା ସମସ୍ତେ ସମସ୍ତେ ବି ଭୋଗ କରନ୍ତି ନା, ଏଇଭଳିଆ ମଣିଷ ଭଳିଆ ସେମାନେ କାମି ନୁହନ୍ତି, ନା କାହିଁ କାମି ନୁହନ୍ତି, ପ୍ରମାଣ ନବ ନା, ଉର୍ବଶୀତ ଆସିଲେ ପୁରବାବୁ ସେ କଥା କହିଲେ, ନାଇଁ ନାଇଁ କେବେ ଏମିତି କରିପାରିବନି, ସଭାସ ବିନା ଅଲଗ ନାହିଁ ପାରିବନି ତୁମେ, ଆଉ ଘୃତ ମୁଁ ଖାଇବି, ସେ କଣ୍ଡିସନ କରିଦେଲ ନା, ବହୁତ ଷ୍ଟ୍ରିକ୍ଟ, ଏମିତି ମଣିଷ ଭଳିଆ ଏମିତି ସ୍ୱଚ୍ଛାଚାରୀ କେହି ନାହାନ୍ତି, ଆଉ ଆଗରୁ ବି ଆମର ନଥିଲା, ଆମର ସଂସ୍କୃତିକ ଆଜି ଗୋଟେ କୁସଂସ୍କାର ହେଇକି ମଣିଷ ଆଜି ଗୋଟେ ଅତ୍ୟନ୍ତ କାମାସକ୍ତ ହେଇକି ଏ କାମ ଯୋଗୁଁ ହିଁ ଆଜି ଗୋଟେ ସଂସ୍କାର ଗୋଟେ କେତେ ବଡ଼ ସଂସ୍କାର ପଳେଇ ଯାଉଛି ଆମ ଜଗତରେ, କାହାକୁ ବର୍ତ୍ତମାନ ଛୁଆ ପିଲାଙ୍କୁ କାହାକୁ ଦୋଷ ଦେଇ ହେବନି, କାରଣ ପିତାମାତା ତ ସେମିତି ସେ ଭାବନାରେ ଜନ୍ମ ଦେଇଛନ୍ତି, ଆମେ ତାଙ୍କୁ କାହାକୁ ବ୍ଲେମ୍ କରିବା, ପିଲା ଛୁଆଙ୍କୁ କ'ଣ କହିବା, ପିଲା ଛୁଆଙ୍କୁ କ'ଣ କ'ଣ ଦୋଷ ଦେବ, କିଛି ଦେଇପାରିବନି। ଜନ୍ମଟା ଗୋଟେ ସେଠି ଜନ୍ମ ସଂସ୍କାର କି ମାନୁନାହାନ୍ତି ନା ଆଜିକାଲି, କ'ଣ କିଛି କୁହାଯାଇପାରିବନି, ଆମିଷ ଭୋଜନ କଲେ ପୁଣି କୁସଂସ୍କାର ଜନ୍ମ ହେଲା। ଆଉ ଅର୍ଜୁନଙ୍କୁ ସବୁଠୁ ଭଲ ପାଉଥିଲେ ଇନ୍ଦ୍ର, ଯେତେବେଳେ ଉର୍ବଶୀ ଯେତେବେଳେ ଇନ୍ଦ୍ରଙ୍କୁ ୱେଲକମ୍ କରିବା ପାଇଁ ଇନ୍ଦ୍ରଙ୍କୁ ଯେତେବେଳେ ସ୍ୱାଗତ କରାଗଲା ସେତେବେଳେ ଉର୍ବଶୀ ବି ସେଠି ଥିଲେ, ଆଉ ସମସ୍ତେ ନୃତ୍ୟ କରୁଥିଲେ। କାରଣ ଯେମିତି ସବୁ ହୋଟେଲ ମାନଙ୍କରେ ପାର୍ଟି କରାଯାଏ, ସେମିତି ସ୍ୱର୍ଗରେ ଯିଏ ଆସନ୍ତି ତାଙ୍କ ପାଇଁ ଇନ୍ଦ୍ରା ବ୍ୟବସ୍ଥା କରନ୍ତି। ଆଉ ଜଣେ ଜଣଙ୍କ ନାଁ ଡକାହଉଥିଲା, ଆଜି ଉର୍ବଶୀ ନାଚିବେ, ବର୍ତ୍ତମାନ ଉର୍ବଶୀ ନାଚୁଛନ୍ତି, ତାପରେ କ'ଣ ରମ୍ଭା, ସବୁ ଜଣେ ଜଣଙ୍କ ନାଁ ଡକା ହଉଛନ୍ତି। ଅର୍ଜୁନ ଅର୍ଜୁନ କେବେ ବି କାହାକୁ ଚାହୁଁନଥିଲେ, ଏତେ ସୁନ୍ଦର ତାଙ୍କର ସ୍ୱଭାବ, ଆରେ ତାଙ୍କର ମନଲ ପଡ଼ୁଥିଲା ମୁଁ ସ୍ୱର୍ଗ ପୁରୁଷ ନା ଆସିଛି, ମୋ ମା ମୋ ଭାଇମାନେ ଅଛନ୍ତି ଜଙ୍ଗଲରେ, ଦ୍ରୌପଦୀ ଜଙ୍ଗଲରେ ଅଛନ୍ତି, ମୋ ଭାଇମାନେ ଜଙ୍ଗଲରେ ଅଛନ୍ତି, କେମିତି ରହୁଥିଲେ ଭାଇ। ଭାଗବତ ପଢ଼ିବା ତ ବହୁତ ବଡ଼ ଜିନିଷ, ବିବେକ ଗୋଟେ ହୃଦୟ ଭିତରେ ଆସିବା ଦରକାର। ହୃଦୟରେ ବିବେକ ଆସିନା ଆମେ କି ଭକ୍ତ ହବା, ଏସବୁ ପଢ଼ିଲେ ବିବେକ ଆସେ। ସ୍ୱର୍ଗପ୍ରଭୁ ତାଙ୍କୁ ଭଲ ଲାଗୁନି, ଖାଲି ରହିଛନ୍ତି, ଯେହେତୁ ଆସିଛନ୍ତି ଭଗବାନଙ୍କର ଇଚ୍ଛାରେ ଆସିଛନ୍ତି, ମନ୍ତ୍ର ତାଙ୍କ ନେବାକୁ ପଡ଼ିବ, ପ୍ରଭୁଙ୍କ ଇଚ୍ଛା ତାଙ୍କୁ ପାଳନ କରିବାକୁ ପଡ଼ିବ। ଆଉ କିନ୍ତୁ ଇନ୍ଦ୍ର ଜାଣିଦେଲେ, କାରଣ ସ୍ୱର୍ଗପୁରକୁ ଆସିଛନ୍ତି ମାନେ ମୋ ପୁତ୍ରର ଭୋଗ କାମନା ବୋଧ ଅଛି। ଆଉ ଇନ୍ଦ୍ର କହିଲେ, ଉର୍ବଶୀ ଡାକି କହିଲେ, ଉର୍ବଶୀ ତୁମେ ଯାଅ ରାତ୍ରିରେ ତାଙ୍କର ଇନ୍ଦ୍ରଙ୍କର କକ୍ଷକୁ ତୁମେ ଯାଅ। ଉର୍ବଶୀ କହିଲେ, କାହିଁକି ମୁଁ ଯିବି ନା, ତୁମେ ଜାଣିଥାଅ ଯେତେବେଳେ ସମସ୍ତଙ୍କ ନାଁ ଡକା ହଉଥିଲା, ଇନ୍ଦ୍ର କାହାକୁ ସରି ଅର୍ଜୁନ କାହାକୁ ଚାହିଁନଥିଲେ, କି ତୁମେ ଯେତେବେଳେ ଉର୍ବଶୀ ନାଁ ଡକା ହେଲା ଇନ୍ଦ୍ର ତୁମକୁ ଚାହିଁଥିଲେ। ମୋତେ ସନ୍ଦେହ ଲାଗୁଛି, ସରି ଭୁଜି ଇନ୍ଦ୍ର କହୁଛି, ଖାଲି ଅର୍ଜୁନ ଚାହିଁଥିଲେ, ଇନ୍ଦ୍ର କହୁଛନ୍ତି ଉର୍ବଶୀ, ସେଥିପାଇଁ ତୁମେ ଯାଅ ଅର୍ଜୁନଙ୍କର କକ୍ଷକୁ ଯାଅ, ଅର୍ଜୁନଙ୍କୁ ତୃପ୍ତି କର, ତୃପ୍ତି ଦିଅ। ଅର୍ଜୁନ ରହିଛନ୍ତି, ଇଏ ଯାଇକି ପହଞ୍ଚିଲେ, ହଠାତ୍ ପହଞ୍ଚିଗଲେ। ଆଉ ସୁନ୍ଦର ମୁଁ ଖୋଲିଦେଲି ମୋର ଭଣ୍ଡାରର ଘରେ, ସୁନ୍ଦର ବସ୍ତ୍ର ଅଳଙ୍କାର ପିନ୍ଧିକି ତୁମେ ଯାଅ ବୋଲେ ଉର୍ବଶୀ ଯାଇ ଅର୍ଜୁନଙ୍କର କକ୍ଷରେ ପହଞ୍ଚିକି ପହଞ୍ଚିଗଲେ। ଅର୍ଜୁନ ସାଙ୍ଗେ ସାଙ୍ଗେ, ମା ଆପଣ ଆସିଛନ୍ତି, ସାଙ୍ଗରେ ମା ଡାକିଦେଲା ମାନେ ରାଗି ପ୍ରଚ୍ଛନ୍ନ ହେଇଗଲେ। ମା କାହିଁ ଡାକିଲ, ସ୍ୱର୍ଗପୁରେ କି ମା ନାହାନ୍ତି, ସ୍ୱର୍ଗପୁରେ କି କାହାକୁ ମା ଡାକନ୍ତିନି, ତ ମା କ'ଣ ଡାକୁଛ ଏଠି କହିଲେ, ନାଇଁ 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 ଆପଣ ମୋର ମା ନା। ରାଗିଗଲେ, କାହିଁକି ଇନ୍ଦ୍ର ତାଙ୍କୁ ପଠେଇଛନ୍ତି ନା, ଇଏ କ'ଣ ମା ମୋତେ ଡାକିଲାଣି, କହିଲେ ଯଦି ମୋର ମା ଡାକିବାର ଥିଲା ତାହେଲେ ମୁଁ ଦେଖିଛି, ମୁଁ ଜାଣିଛି ମୁଁ ନୃତ୍ୟ କଲାବେଳେ ତୁ ମୋତେ କାହିଁ ଚାହୁଁଥିଲ। ସେଠି ସେ କହିଲେ, ମା ମାତୃଷ୍ଟିରେ ଚାହିଁଛି, ଏତେ ମହାନ ଭଗବାନ କ'ଣ ଖାଲି ଗୀତା କହିଛନ୍ତି ତାଙ୍କୁ, ଏତେ ମହାନ ପୁରୁଷ ସିଏ କ'ଣ ମାତୃଦୃଷ୍ଟିରେ ଚାହିଁଛ। ଆରେ ଗୋଟେ ଯୁବତୀ ସୁନ୍ଦର ନାରୀକି ମା ଦୃଷ୍ଟିରେ ଦେଖିବା, ଏଇଟା ଗୋଟେ କେତେବେଳେ ସ୍ଥିତି, କେତେବେଳେ ସ୍ଥିତି, ସିଏ ତାକୁ ମା ବୋଲି, ଆମ ସଂସ୍କୃତି କୁଆଡ଼େ ଗଲାନି ଆଉ ଅଛି, ମୁଁ ଦେଖିଛି ତ ଆମର ସେ ଝିଅମାନଙ୍କୁ ଟିକ ଟିକି ଝିଅମାନଙ୍କୁ ସବୁ ଡାକିବେ, ଭାଇଙ୍କର ଝିଅ ହଉ ଗାଁର ଝିଅ ହଉ, ମା ଆଇଲୁ ଆଇଲୁ ଖାଇବୁ ଗଣ୍ଡେ, ବାପୁ ବି ଡାକେ ତ ଝିଅକୁ ମା ବୋଲି, ଯେ ମା ବୋଲି ଡାକନ୍ତି ଏତେ ସୁନ୍ଦର ଲାଗେ, ମା ଆସିଲ ସେଇ ଆମର ଇଆଡ଼େ ବାଲେଶ୍ୱର ଆଡ଼େ ଡାକିବେ, ଉତ୍ତର ବାଲେଶ୍ୱର ଆଡ଼େ ଝିଅ ଛୁଆ 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 ଡାକିବେ, ଛୁଆ ଆଇଲୁ ରେ, ତାଙ୍କ ଛୁଆ ଝିଅକୁ ବି ଛୁଆ ଡାକିବେ, ମାକୁ ଏ ପୁଅଟାକୁ ବି ଛୁଆ ଡାକିବେ। କିନ୍ତୁ ମୋର ମନେ ଅଛି ଆମର ଜାଣିନି କଟକ କଥା, ବାଲେଶ୍ୱର ଏଇ ଜୋନ୍ ଗୁଡ଼ାକରେ ଆମର ସବୁ ଡାକନ୍ତି, ମା ଆସିଲ ମା ଟିକେ ପାଣି ଆଣିଲୁ, ଏତେ ସୁନ୍ଦର ଲାଗେ, ବାପ ଡାକୁଛି ତା ଝିଅକୁ ମା ବୋଲି, କେତେ ପବିତ୍ର ସଂସ୍କୃତି ଥିଲା, ନଷ୍ଟ ହେଇଗଲା ପୁରା। ଏଇ ଯେଉଁ ଡ୍ରେସ୍ ପତ୍ର ବାପ ଝିଅ ତା ଯେଉଁ ଡ୍ରେସ୍ ସେ ଡ୍ରେସ୍ କିଣିକି ଆଣି ଦେଉଛନ୍ତି, ସାର୍ ବୁଲୁଛନ୍ତି ତାଙ୍କ ଯେଉଁ ଡ୍ରେସ୍, କ'ଣ ହେଇଗଲା ଆମ ସଂସ୍କୃତି। ମହାଭାରତ ପଢ଼ୁଥିଲେ ଲୋକ, ମହାଭାରତ ପଢ଼ୁଥିଲେ, ଭାଗବତ ପଢ଼ୁଥିଲେ, ଗୀତା ପଢ଼ୁଥିଲେ ଲୋକ, ଶୁଣୁଥିଲେ ରାମାୟଣ ପଢ଼ୁଥିଲେ, ସବୁ ଖାଇଦେଲା ସଂସ୍କୃତି, କଳିସ ଏଇ ମୋବାଇଲ ଆସିକି ସବୁ ନଷ୍ଟ କରିଦେଲା। ସେ ତାଙ୍କର ଇନ୍ଦ୍ର କହିଲେ, ନାଇଁ 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 ମା ମୋତେ ଭୁଲ ବୁଝନି, ଆପଣଙ୍କ ନାଁ ତ ଡକା ହେଲା ମୁଁ ଶୁଣିଥିଲି, ହଁ ସରି ଅର୍ଜୁନ, ଅର୍ଜୁନ କହିଲେ, ମା ମୋତେ ଭୁଲ ବୁଝନି, ଆପଣ ଯେତେବେଳେ ମୋତେ ଆପଣଙ୍କ ନାଁ ଯେତେବେଳେ ଡକା ହେଲା ମୋର ବହୁତ ଦିନ ଆପଣ ଦେଖିବାକୁ ଇଚ୍ଛା ଥିଲା, କାହିଁକି ଆପଣ ମୋର ପୂର୍ବଜ ଥିଲେ, ଆମ ବଂଶ ପୂର୍ବବାଙ୍କର ସ୍ତ୍ରୀ ଆପଣ ହେଇଥିଲେ କି ଦିନ ନା, ତାଙ୍କ ବଂଶରେ ଆମେମାନେ ସବୁ ଆସୁଛୁ ନା, ମୁଁ ମୋ ପୂର୍ବଜ ମୋର ପୂର୍ବଜ ମାଙ୍କୁ ଦେଖିବାଟା ମୋର ଦୋଷ। ଏତେ ବୁଦ୍ଧିମାନ ଅର୍ଜୁନ, ଏପରି ନାଚିଗଲେ ଆଉ କିଏ, କାରଣ ସିଏ ବସ୍ତ୍ର ଅଳଙ୍କାର ପିନ୍ଧିକି ଇନ୍ଦ୍ରଙ୍କ ଆଜ୍ଞା ନାଚିଛନ୍ତି, ଆଉ ଉର୍ବଶୀ ରାଗିକି ଅଭିଶାପ ଦେଇଦେଲେ, ତୁ ଗୋଟେ ନପୁଷ୍କ। ସିଏ ବି ଅର୍ଜୁନ ବି ବିଚଳିତ ହେଲେନି, ହଁ ଠିକ ଅଛି, ପ୍ରଭୁଙ୍କ ଇଚ୍ଛା ମୋତେ ଆସିଛି, ଭଗବାନଙ୍କ ଇଚ୍ଛାରେ ଆଉ। କିନ୍ତୁ ଯେତେବେଳେ ଫେରିଲେ, ଯେଉଁଦିନ ଫେରୁଛନ୍ତି, କିଏ ଇନ୍ଦ୍ର ସେ ଗୋଟେ ଇଚ୍ଛା କରୁଥିଲେ, ଅର୍ଜୁନ ଖାଲି ଗୋଟେ ଚିନ୍ତା କରୁଥିଲେ, ମୋର କ'ଣ ଲାଭ ହେଲା ଆସିକି, ମୁଁ ଗୋଟେ ଯୋଦ୍ଧା, ମୁଁ ସବୁ ଶିଖିଲି, ଆଉ ସେଠି ବି ନୃତ୍ୟ ଗୀତ ସବୁ ଶିଖିଲେ ସ୍ୱର୍ଗପୁରରେ ସବୁ ଶିଖିଲେ, କିନ୍ତୁ ତାଙ୍କ ଗୋଟିଏ ଜିନିଷ କ୍ଷତି ହେଇଗଲା, ତାଙ୍କ ମା ରାଗିଗଲେ। ପୁଣି ସେ ଭାବୁଥିଲେ କ'ଣ, ଏ ବଂଶ ପରମ୍ପରାରେ ମୁଁ ଯାହାକୁ ବଡ଼ ମା ବୋଲି କହିଥିଲି, ସେ ମୋତେ ଆଜି ଅଭିଶାପ ଦେଲେ। ଇନ୍ଦ୍ର ବହୁତ ଗିଲ୍ଟି ଫିଲ୍ କରୁଥିଲେ, ସରି କ'ଣ ଅର୍ଜୁନ ବହୁତ ଗିଲ୍ଟି ଫିଲ୍ କରୁଥିଲେ, ଖାଲି ମୋର ଇନ୍ଦ୍ର ଆଜି କାଇଁ ମନା ପଡ଼ୁଛି, ବହୁତ ଗିଲ୍ଟି ଫିଲ୍ କରୁଥିଲେ। ଅଲଗାକୁ ଅବସରା ଦେବ ଅଭିଶାପ ଦିନ ମୋର ମନ ଦୁଃଖ ହେଇନଥିଲା, ମୁଁ ଯାହାଙ୍କୁ ମା ଦୃଷ୍ଟିରେ ଦେଖୁଛି ସେ ମୋତେ ଆଜି ଅଭିଶାପ ଦେଲେ। ସେ ବହୁତ ଦୁଃଖ କରୁଥିଲେ ଅର୍ଜୁନ, ବହୁତ ଦୁଃଖ କରିଥିଲେ। ଯେଉଁଦିନ ଫେରୁଛନ୍ତି, ତାଙ୍କୁ ବିଦାୟ ଦେଉଛନ୍ତି, ସେଦିନ ତାଙ୍କ କୋଳରେ ବସେଇଥିଲେ, ମାନେ ଆସନରେ ବସେଇଥିଲେ, ଅଧା ଆସନରେ ବସେଇଥିଲେ ଇନ୍ଦ୍ର। କହିଲେ ଅର୍ଜୁନ, ମୁଁ ଜାଣିଲି ସ୍ୱର୍ଗପୁରକୁ ତୁମେ ଆସିଲ, ବହୁତ ମହାନ କାମ କରିକି ଗଲ, କିନ୍ତୁ ମୋର ଗୋଟେ ଦୁଃଖ ରହିଛି। କାରଣ ଇନ୍ଦ୍ର ଭଗବାନଙ୍କର ବିଭୂତି ନା, ସେ ଜାଣିପାରୁଥିଲେ ଦେବତାମାନଙ୍କର ତରିକାଳିକ ଜ୍ଞାନ ଅଛି ନା, ଭକ୍ତିର ସମସ୍ତ ସାର ତାଙ୍କର ତରିକାଳିକ ତିନିକାଳର ଜ୍ଞାନ ଅଛି, ସେମାନେ ଭଗବାନଙ୍କର ବିଭୂତି, ତାଙ୍କୁ ସେ ଦୋଷ ଦେଖିବା ବୋଲି ଭଗବାନ ଇଚ୍ଛାରେ ସେମାନେ ସବୁ କରନ୍ତି କିଛି କାମ। ଆଉ ସେତେବେଳେ ଇନ୍ଦ୍ରଙ୍କୁ କହିଥିଲେ, ସରି ଇନ୍ଦ୍ର ଅର୍ଜୁନଙ୍କୁ କହିଲେ, ଅର୍ଜୁନ ଦୁଃଖ କରନି, ଏଇଟା ତୁମର ଦିନେ ଆଶୀର୍ବାଦ ହବ। ମହାଭାରତ ଯୁଦ୍ଧରେ ମହାଭାରତ ଯେତେବେଳେ ବନବାସ କରିବ, ମହାଭାରତ ଯୁଦ୍ଧ ପୂର୍ବରୁ ବିରାଟପୁରକୁ ଯିବ, ସେତେବେଳେ ତୁମେ ଏଟାକୁ ଏଇ ଅଭିଶାପଟା ହିଁ ଆଶୀର୍ବାଦ ହବ। କାହିଁକି ତୁମର ମନୋଭାବଟା ଥିଲା ମା ମନୋଭାବ, ମୋର ଭୁଲ ହେଇଗଲା, ତୁମେ ତାଙ୍କୁ ମା ଦୃଷ୍ଟିରେ ଦେଖିଛ, କିନ୍ତୁ ସେଟା ତୁମର ଭଗବତାର ହେଇଛି, କାରଣ ଉର୍ବଶୀ ଭଗବାନଙ୍କର କନ୍ୟା, ସେ କେବେ ହେଲେ ଏମିତି ଅଭିଶାପ କାହାକୁ ଦେବେନି, ସେ ଦେଇଛନ୍ତି ମାନେ ଏଟା ଭଗବତ ଇଚ୍ଛା ରହିଛି। ଇନ୍ଦ୍ର ବୁଝିଦେଲେ, ଆଉ ବୁଝିଦେଇ କହିଲେ, ଯାହା ଏଇଟା ତୁମର ନିଶ୍ଚିତ କାର୍ଯ୍ୟରେ ଲାଗିବ, ସେଇଟା ହିଁ ତାଙ୍କୁ ସାହାଯ୍ୟ କଲା। ଯିଏ ଭଗବାନଙ୍କର ଭକ୍ତ କଥାର ଏଇ କଥାଟି ଏଇ ଯେଉଁ ପ୍ରଭୁ ପର୍ବଟରେ ଲେଖିଛନ୍ତି ଶିବଜୀଙ୍କର କଥା, ଅସ୍ତ୍ରଶସ୍ତ୍ର କଥା, ପ୍ରକୃତରେ ଯେଉଁମାନେ ଭଗବାନଙ୍କର ଭକ୍ତ ତାଙ୍କ ଜୀବନର ସୁଖ ଦୁଃଖ ଗୋଟେ କିଛି ବଡ଼ ଜିନିଷ ନୁହେଁ, ସେ ଜାଣନ୍ତି ସେ ଦୁଃଖ ଭିତରେ ତାଙ୍କୁ କିଛି ଗୋଟେ ସମ୍ପତ୍ତି ମିଳିବ। ଆଉ ଯଦି ପ୍ରକୃତ କଥା କୁହାଯିବ, ଜୀବନରେ ଯେତେ ଭକ୍ତମାନେ ଆଜି ଭଗବାନଙ୍କ ମୁଖ ଦେଖିଛନ୍ତି, ସେ ଦୁଃଖର ଅନୁଭବକୁ ନେଇକି ଭଗବାନଙ୍କୁ ଦେଖିଛନ୍ତି, ସୁଖର ଅନୁଭବରେ କି କୃଷ୍ଣଙ୍କୁ ଦେଖିନାହାନ୍ତି। ଯାହାକୁ ଜୀବନରେ ଯେତେ ଦୁଃଖ ଆସିଛି, ତା ଶରଣାଙ୍ଗତିଟା ସେତେ ପରିପକ୍ୱ ହେଇଛି, ନିଜ ସଂସାର ପ୍ରତି ସ୍ପୃହା ତାର ଯାଇଛି, ଆଉ ତାକୁ ସେ ଭଗବାନଙ୍କୁ ବ୍ୟାକୁଳ ହୋଇ ଡାକିଛି, ପ୍ରଭୁ ତାକୁ ସ୍ୱନୁଭବ ଦେଇଛନ୍ତି, ସେଇ ସମ୍ପତ୍ତିରେ ସେ ହିଁ ପ୍ରଭୁଙ୍କର ମୁଖ ଦେଖେ। ଆଉ ସେଇଟା ଆମର ଆବଶ୍ୟକ, ଆମେ ବଦ୍ଧ ଯିବ ନା, ଆମକୁ ଯେତେ ବିପଦ ଆସିବା ଭଲ, ଆମେ ବାଧ୍ୟ ହେଇକି ଯାହା କୁହନ୍ତି ଶରଣାଙ୍ଗତ ହବା, ଆମେ ତ ମାଗିପାରୁନେ, ଯଦି ଭଗବାନ ଦଉଛନ୍ତି ଆନନ୍ଦ ହବା ଦରକାର, ଆମେ ତ ବିପଦ ମାଗିପାରୁନେ, କିଏ କ'ଣ ଡାକୁଛି ମୋତେ କୁନ୍ତି ମେଳା ବିପଦ ଦିଅ ବୋଲି, ଯଦି ଆସୁଛି ବି ଆମର ଲାଭ, ଆମେ ବାଧ୍ୟ ହେଇକି ପ୍ରଭୁଙ୍କର ଶରଣ ଯିବା। ତ ଭଗବାନ ଏଠି ଦୁଇଟି ଅର୍ଜୁନଙ୍କୁ ଦୁଇଟି ତାଙ୍କର ଲସ୍ ସବୁ ଦେଖାଉଛନ୍ତି, ତୁମର କ୍ଷତି ହେଇଯିବ, ଦୁଇଟା ପାପ ହବ ଅପଜସ ହବ, ଚିନ୍ତା କର। ଆପଣ ଚାରିଟି ଶ୍ଳୋକରେ ଦେଖେଇବେ, ବିପକ୍ଷ ଦୋଷକୁ ଦେଖେଇକି ପୁଣି ଆସିବେ, ଅର୍ଜୁନ ପୁଣି ପ୍ରଶ୍ନ ଉଠେଇବେ, ଶୀତ ପ୍ରଜ୍ଞାଙ୍କ ଆଭାସ ପ୍ରବଚନ ପୁଣି ବୁଲିବ, ଭଗବାନ କହିଛନ୍ତି ଧୀର ହବ, କହିଲେ ଆପଣ କହୁଛନ୍ତି ଧୀର ହବା ପାଇଁ, ଯୁଦ୍ଧ କ୍ଷେତ୍ରରେ ମୁଁ ଧୀର ହେବି କେମିତି, ପୁଣି ଯୁଦ୍ଧ କରିବାକୁ ପଡ଼େ ଧୀର ହେବି, ଦୁଇଟା ଓଲଟା ଜିନିଷ ହେଇଯାଉଛି ନା, ଯୁଦ୍ଧ କରିବାକୁ ପଡ଼େ ମୋତେ ଧୀର ହବାକୁ ପଡ଼ିବ, କୁହନ୍ତୁ ନା ଧୀର ବ୍ୟକ୍ତିର ଲକ୍ଷଣ କ'ଣ, ପୁଣି ଚାଲିବା ପ୍ରବଚନ। ହରେ କୃଷ୍ଣ, ଜୟ ଭଗବତ ଗୀତା କି ଜୟ, ଶ୍ରୀଲ ପ୍ରଭୁପାଦ ଜୀ ମହାରାଜ କି ଜୟ, ଶ୍ରୀଲ ଗୁରୁଦେବ କି ଜୟ, ଗୀତା ଗୌର ପ୍ରମାନନ୍ଦେ।